హరే కృష్ణ భక్త సదన్ బృంద మాతృ బృంద ఆది పవిత్ర పవిత్ర గోవర్ధన్ పూజ ఆది తిథి 5000 వర్ష తాళే ఆది ఏ గోవర్ధన్ పూజ భగవాన్ ఈ లీలాటి కడితే భగవాన్ కృష్ణ జో ఆసిలే తాంకర అనేక లీలా రహిత బృందావన లీలా ଏଇ ଅଷ୍ଟମ ବର୍ଷର ଲୀଳା ଭଗବାନର ଅଷ୍ଟମ ବର୍ଷର ଲୀଳା 7 ବର୍ଷ କାଳ ଭଗବାନ ଏଇ ଇନ୍ଦ୍ର ପୂଜା କୁ ସହିତ ରହିଥିଲେ ବା ଇନ୍ଦ୍ର ପୂଜାକୁ ଆଲାଉ କରିଥିଲେ କିନ୍ତୁ ଯେତେବେଳେ ଅଷ୍ଟମ ବର୍ଷରେ ଏଇ ଯେଉଁ ଆଜିର ତିଥିରେ ଇନ୍ଦ୍ର ପୂଜା ହେବା ପାଇଁ ଗତକାଲି ଯେଉଁ ହେଇଥିଲା ଦୀପାବଳି ସେ ଦୀପାବଳି ତିଥିରେ ବ୍ରଜବାସୀମାନେ ସମସ୍ତେ ବହୁତ ବ୍ୟସ୍ତ ରହିଛନ୍ତି ଏଇ ଇନ୍ଦ୍ରଯଜ୍ଞ କରିବା ପାଇଁ ବହୁ ପରମ୍ପରାରେ ବହୁ କାଳ ଧରି ଚାଲିକି ଆସୁଥିଲା ଇନ୍ଦ୍ରଯଜ୍ଞ ଏବଂ ଇନ୍ଦ୍ରଯଜ୍ଞ ମଧ୍ୟ କିଛି ଭୁଲ କରାଯାଉନାହିଁ ଯଜ୍ଞ ଭାଗବତ ବର୍ଣ୍ଣନା କରିବାକୁ ଗୀତାରେ ମଧ୍ୟ କୁହାଯାଇଛି ଯେ ଦେବତାମାନଙ୍କୁ ଯେଉଁ ପୂଜା କରିବାଟା ଯଦି ନ କରିବ ତାହେଲେ ସେ ଚୋର ଭଗବାନ କହିଲେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଯେ ପରସ୍ପର ଦେବତାମାନେ ଆମର ଯୋଉ ଦେଖନ୍ତୁ ସୁନ୍ଦର ଭାବରେ ସବୁ ବ୍ୟବସ୍ଥା ହେଇଛି କିନ୍ତୁ ସୁନ୍ଦର ସରାଉଣ୍ଡିଂ ରହିଛି ଗୋବର୍ଦ୍ଧନର ପରିବେଶ ରହିଛନ୍ତି ଦେବତାମାନେ ଏସବୁ ବ୍ୟବସ୍ଥା କରୁଛନ୍ତି ଆଲୋକ ଜଳ ଉତ୍ତାପ ଇତ୍ୟାଦି ସବୁ ରହିଛି ଯଦି ନଥାନ୍ତା ତାହେଲେ ସୃଷ୍ଟି ତିଷ୍ଠି ପାରିବ ନାହିଁ ସୃଷ୍ଟିର ବ୍ୟବସ୍ଥାରେ ସେମାନେ ସବୁ ରହିଛନ୍ତି ଇନ୍ଦ୍ର ରହିଛନ୍ତି ଜଳ ବିଭାଗ ଦାୟିତ୍ୱରେ ମରୁତ ରହିଛନ୍ତି ମରୁତ ବା ବାୟୁଦେବ ରହିଛନ୍ତି ପବନ ପ୍ରଦାନ କରୁଛନ୍ତି ସେଇଭଳି ଭାବରେ ମେଘ ରହିଛନ୍ତି ବର୍ଷା ସୃଷ୍ଟି କରୁଛନ୍ତି ଏଭଳି ଭାବରେ ସୂର୍ଯ୍ୟଦେବ ଆଲୋକ ଦେଉଛନ୍ତି ଉତ୍ତାପ ଦେଉଛନ୍ତି ଏଭଳି ଭାବରେ ଦେବତାମାନେ 33 କୋଟି ଦେବତା ରହିଛନ୍ତି ତେଣୁ ଦେବତାମାନେ ବେଦରେ କର୍ମକାଣ୍ଡ ଧାରରେ ଦେବତା ପୂଜା ବିଷୟରେ ବର୍ଣ୍ଣନା କରାଯାଇଛି ଭଗବାନ ମଧ୍ୟ କହିଲେ ସେ କଥା ଦେବାନ ଭାବତା ନେଇନ ଆଜି ଯେଉଁ ପୂଜା କରାଗଲା ଏ ପୂଜାରେ ଅଗ୍ନିକୁ ଆହୁତି ଦିଆଗଲା ଅଗ୍ନି ମାଧ୍ୟମରେ ଦେବତାମାନେ ତାଙ୍କର ଯଜ୍ଞ ଭାବ ପ୍ରାପ୍ତ ହେଲେ ତେଣୁ ଏଇଭଳି ଭାବରେ ଦେବତାମାନଙ୍କ ପାଇଁ ଯଜ୍ଞର ସବୁ ବ୍ୟବସ୍ଥା କରାଯାଇଛି କିନ୍ତୁ ଭଗବାନ ମୋତେ କହିଲେ ଯଦି ଦେବତାମାନେ ଆମକୁ ଯାହା ପ୍ରଦାନ କରୁଛନ୍ତି ତାହା ବଦଳରେ ଆମେ ତାଙ୍କୁ କିଛି ପ୍ରଦାନ ନ କରିବା ତାହେଲେ ସେମାନେ ହେଉଛନ୍ତି ଚୋର ଭଗବାନ ନିଜେ କହିଲେ ଏବଂ ଚତୁର୍ଥ ଅଧ୍ୟାୟରେ ମୋତେ ଭଗବାନ କହିଲେ ଯେ କାଂକ୍ଷେତମ କର୍ମଣାମ ସିଦ୍ଧି ଜନନ୍ତେ ଇହ ଦେବତା କ୍ଷିପ୍ର ମାନସ ଲୋକେ ସିଦ୍ଧି ଭଗତି କର୍ମଦା ସାଧାରଣତଃ ଲୋକମାନେ ବେଦରେ ଯେଉଁ ରହିଛି ବିଭିନ୍ନ ପ୍ରକାର ପୂଜା ପୂଜାର ବ୍ୟବସ୍ଥା ରହିଛି ସାଧାରଣତଃ ଭଗବାନଙ୍କର ଆରାଧନା କରନ୍ତି ନାହିଁ ଲୋକମାନେ କାହିଁକି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ସେଇଟା କହୁଛନ୍ତି ଯେ କାଂକ୍ଷିତ କର୍ମ ନାହିଁ ସମସ୍ତେ ହେଉଛନ୍ତି କର୍ମର ସିଦ୍ଧି ପ୍ରାପ୍ତ ହେବା ପାଇଁ କେମିତି ଶୀଘ୍ର ଶୀଘ୍ର ଆମେ ସିଦ୍ଧି ପ୍ରାପ୍ତ ହେବୁ ଅଧିକରୁ ଅଧିକ ଧନ ପ୍ରାପ୍ତ ହେବା ଏସବୁ କେମିତି କର୍ମରେ ସିଦ୍ଧି ପ୍ରାପ୍ତ ହେବା ସେଥିପାଇଁ ସମସ୍ତେ ଚାହୁଁଛନ୍ତି ତେଣୁ ଜଗନ୍ତେ ଇଏ ଦେବତା ତେଣୁ ଦେବତାମାନଙ୍କୁ ପୂଜା କରନ୍ତି ଭାଗବତ ମଧ୍ୟ ଦେବତା ପୂଜାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଯେମିତି ଧନ କାମ ପାଇଁ ଧନ ଯେଉଁମାନେ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ଲକ୍ଷ୍ମୀ ଦେବୀଙ୍କର ପୂଜା କରିବେ ଏଇଭଳି ଭାବରେ ଶିବଜୀଙ୍କ ପୂଜା କରିବେ ସେମାନେ କିଛି ବିଭିନ୍ନ ବର୍ଣ୍ଣନା କରାଯାଇ କ'ଣ କ'ଣ ସବୁ ମିଳିବ ତାହା କେଉଁ ଦେବତାମାନଙ୍କୁ ପୂଜା କଲେ କ'ଣ ମିଳିବ ସବୁ ରହିଛି ବର୍ଣ୍ଣନା କରାଯାଇଛି ତେଣୁ ସାଧାରଣତଃ ଲୋକମାନେ ଅଧିକାଂଶ ଲୋକ ତ ଏଇସବୁ ବିଷୟରେ ବେଦ ପ୍ରାୟ ସବୁ ଜାଣନ୍ତି ନାହିଁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେଉଁମାନେ ଜାଣନ୍ତି ସେମାନେ ବେଦରେ ଏଇ କର୍ମକାଣ୍ଡ ଧାରାବୃତ୍ତି ଆକୃଷ୍ଟ ହୋଇଥାନ୍ତି ସେମାନେ ଏଇ ଯେଉଁ କର୍ମକାଣ୍ଡ ଯେଉଁ ରହିଛି ଦେବ ପୂଜା ସବୁ ରହିଛି ସେ ପୂଜା କରନ୍ତି ଏବଂ ସେଇଟା ମଧ୍ୟ ଅନୁମୋଦିତ ପନ୍ଥା ବେଦରେ ଅନୁମୋଦିତ କରାଯାଇଛି ଅନୁମୋଦନ ହେଇଛି କିନ୍ତୁ ଏଠି କ'ଣ ହେଲା ଭଗବାନ କାହିଁକି ବନ୍ଦ କଲେ ନା ଇନ୍ଦ୍ରଙ୍କର ବହୁତ ଗର୍ବ ହେଇଯାଇଥିଲା ଏବଂ ବିଶେଷ ଭାବରେ ସେଇମାନେ ଦେବତାମାନେ ପୂଜା କରିବେ ଯେଉଁମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି କିନ୍ତୁ ଯେଉଁମାନେ ଭଗବାନଙ୍କ ଶରଣରେ ଗଲେ ତାଙ୍କର ଆଉ ଦେବତା ପୂଜାର ଆବଶ୍ୟକତା ନାହିଁ ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ देवर्षि भूतात्मनुणां पितृणां नाम किं करुणाय गुणीं च राजन् सर्वात्मना शरणं शरण्यं भूतो भूकुन्द परिहृत्य पत्यं आम समस्तं कर छोटि ऋण रहिचि देवतामानंक प्रति ऋषिमानंक प्रति जीवमानंक प्रति बंधुमानंक प्रति मनुष्यमानंक प्रति एवं पितामातांक प्रति कितने समय आमको सब सहाय कर तुम आम पाखे ऋणी रोचे किंतु थारे जाने जो भगवान मुकुंद शरण से गले समस्त ऋण से मुक्त हो गले कौन से कर्तव्य रहा ना तेणु एम जो भगवान निज जन एम से देवता पूजा करने कौन दरकार अन्य जो मैंने किसी जानी ना से देवता पूजा करेंगे ठीक अच्छे जड़े भगवान शरण से जाने देवता पूजा करने दरकार ना तेणु भगवान सात वर्ष काल सही थे अष्टम वर्ष भगवान आज सही पारे ना इंद्र विशेष भाव इंद्र गर्व हो गला कौन ना भगवान भगवान जहाँ पूजा कर पिता माता मानस बंधु बांधव सब रही से मोर पूजा कर तेणु तर गर्व बढ़ीगला गोवर्धन पर्वत भर मत गर्व बढ़ीगला से अनुसार गर्व बढ़ीगला तेणु भगवान गर्व को दूर करेंगे कि भगवान आमर बंधु आमर हूँ प्रकृत कौन सुहृद प्रकृत सुहृद से भगवान तेणु आम कि भाव में आम जीवन सिद्धि प्राप्त हवा से भगवान व्यवस्था करेंगे आम नरकू जाए भगवान व्यवस्था करेंगे ना कहा मंत्र लोभ इसमें नरकू नहींजीव तेणु भगवान ये यज्ञ टी बंद करने चाहिए ये भागवत में दशम स्कंध चौबीस अध्याय सतैश अध्याय ये चारोटि अध्याय लीला टी विस्तार भाव वर्णना करूँ आम आम अभिषेक पर्यंत आम कथ कह घंटा भितर भाव कथा तेनाली संक्षेप कह समस्त लीला को गोटे श्लोक वर्णना कर शिवदेव गोस्वामी परीक्षित महाराज को दशम स्कंध छब्बीस अध्याय पचीस श्लोक जो मैंने आम इकन बुला अच्छा पाखे जाए सब ह्वाट्सअप जाए कथाई सीटा रही श्लोक मध्यम शिवदेव गोस्वामी भगवान आशीर्वाद प्रीति कामना कर आशीर्वाद प्रदान कर गुरुत्वपूर्ण कहते ये जो भगवान कौन होते सप्तम वर्ष कम्प्लीट हो भगवान अष्टम वर्ष आरंभ हो समय दीपावली दिन रात सन्ध्या कथा भगवान सका उठी चलीगले गोचारण करने फेरिले सन्ध्या देखिले कौन है सब ब्रजवासी मैंने सब व्यस्त रही यज्ञ करने भगवान जानते सब कि सब पचारे पिताश्री कौन पाई सब व्यस्त व्यस्त हो तुम सब कौन कारण कौन सब जिते जहाँ पचारे से भगवान छोट पा सात वर्ष पा कौन से बुझे से भावुंत छोट पा किसी जानना कौन यज्ञ विषय जानव जिते भगवान प्रश्न पचार किसी शुणुना किंतु भगवान ये पचारे कथा पचारे आम एक विस्तार भाव वर्णना करपर ना कम समय कम रही तेणु यही भाव में अनेक चार पांच टी श्लोक कथा कहले नंद महाराज उत्तर देवाई आरंभ कले आम उपरवाड़ा रघुनंदन धाम फेसबुक आप देखिपारे सब चार पांचटा ये गोवर्धन लीला कथा चलती चौबीस अध्याय कथा बर्तन चलती चारोटी अध्याय कथा वर्णना करवाड़ा चाहिए फेसबुक देखिपर तेणु ये यही भाव कहले नंद महाराज तार उत्तर दे पर्जन भगवान इंद्र मेघा तत्मूर्त पर्जन भगवान इंद्र मेघा तत्मूर्त ते अभिवर्षंती भूताना पीणनम जीवन पय ତୁ ତ ଜାଣିନୁ ଏସବୁ କଥା, ବହୁତ କଥା ରହିଛି ଛୋଟ ପିଲା, ତୁ ଜାଣିନୁ କିଛି। ଆମର ଯେଉଁ ଆବଶ୍ୟକତା ରହିଛି, ପର୍ଯ୍ୟନ୍ତ ଭଗବାନ ଇନ୍ଦ୍ର, ଇନ୍ଦ୍ର ଯେଉଁ ରହିଛନ୍ତି ଦେବତା ମାନେ, ଯେଉଁମାନେ ଶକ୍ତିଶାଳୀ ଦେବତା ବା ଯେଉଁମାନେ ଟିକେ ଶକ୍ତି ରହିଛି, ତାଙ୍କୁ ଭଗବାନ ବୋଲି ସମ୍ବୋଧନ କରାଯାଏ। ତେଣୁ ଏହିଭଳି ଭାବରେ ଇନ୍ଦ୍ର ମଧ୍ୟ ସେହିଭଳି ଭାବରେ ପର୍ଜନ୍ୟ, ପର୍ଜନ୍ୟ କରି ବୃଷ୍ଟି, ବୃଷ୍ଟି ଯେଉଁ ହେଉଛି ଭଗବତ ଗୀତାରେ ମଧ୍ୟ ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଅନାଦି ଭୂତାନି ପର୍ଜନାଦନ ସମ୍ଭବ, ଯଜ୍ଞାନ ଭୌତି ପର୍ଜନ୍ୟ, ଯଜ୍ଞ କର୍ମ ସମ୍ଭବ, କର୍ମ ବ୍ରହ୍ମ ଭୋବିଧି ବ୍ରହ୍ମାକାର ସମ୍ଭବନ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠମ ଏବଂ ପ୍ରବର୍ତ୍ତିତ ଚକ୍ରମ ନାନୁବର୍ତ୍ତି ହେଜ ଅବାହ ମହମ ପାଠ ସଜିବତୀ। ଆମର ଆବଶ୍ୟକତା ପୂରଣ କରିବା ପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଆମର ଯେଉଁ ଶରୀର ବର୍ତ୍ତମାନ ଯେଉଁ ଖାଦ୍ୟ ସବୁ ରହିଛି, ଖାଦ୍ୟ ଅନ୍ନ ଇତ୍ୟାଦି, ଏଇଟା ଆମର ଆବଶ୍ୟକତା ରହିଛି। ଏବଂ ଅନ୍ନ କେମିତି ପ୍ରାପ୍ତ ହେବା ନା ବୃଷ୍ଟି ମାଧ୍ୟମରେ, ବୃଷ୍ଟି କେମିତି ପ୍ରାପ୍ତ ହେବା ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ହେବ ନା କର୍ମ, କର୍ମ କହିଲେ ଯେଉଁ କର୍ମ ବେଦରେ, କର୍ମ ବ୍ରହ୍ମ ହେଉଛି ବେଦରେ, ଏ କର୍ମ ସବୁ କୁହାଯାଇଛି, ଏଇସବୁ କର୍ମ ଆମେ କରିବା, ଏସବୁ କର୍ମ କଲେ ଦେବତାମାନେ ପ୍ରସନ୍ନ ହେଇକି ବିଶେଷ ଭାବରେ ଇନ୍ଦ୍ର ବୃଷ୍ଟି କରିବେ, ବୃଷ୍ଟି ହେଲେ ଆମେ ଅନ୍ନ ପ୍ରାପ୍ତ ହେବା, ଅନ୍ନ ପ୍ରାପ୍ତ ହେଲେ ଆମେ ଜୀବନ ଧାରଣ କରିବା, ଏଇଭଳି ଭାବରେ ଚକ୍ର ଭଗବାନ କହିଲେ। ଏଇ ଚକ୍ରକୁ ଯେଉଁମାନେ ଗ୍ରହଣ କରନ୍ତି ନାହିଁ ଏବଂ ପ୍ରବର୍ତ୍ତିତ ଚକ୍ରମ ନାନୁବର୍ତ୍ତି ପିଆଜ ଅଭାବ ରାମ ଭଗବାନ ପାଠ ସରିବତୀ। ଏଇ ଯେଉଁ ଚକ୍ର ରହିଛି ଲୋକମାନେ ସେଇଟା ପାଳନ କରନ୍ତି ନାହିଁ, ବେଦ ଫେଦ ଏସବୁ କିଏ ଜାଣୁଛନ୍ତି, କେତେ ଜଣ ଲୋକ ଜାଣୁଛନ୍ତି। ତେଣୁ ଏ ଯେଉଁ ରହିଛି, ଇଏ ହେଉଛି ଯେଉଁମାନେ ଏଇଭଳି ଭାବରେ ଜୀବନଯାପନ କରୁନାହାନ୍ତି, ଭଗବାନ କହିଲେ ମୋହନ ପାର୍ଥ ସହଜୀବତୀ, ତାଙ୍କର ଜୀବନ ହେଉଛି ବୃଥା। ଏଇ ଦୃଷ୍ଟିରୁ ଆମେ ଯଦି ଦେଖିବା ତାହେଲେ ଶତକଡ଼ା ଅନୁସୂତ ଭାବ ଲୋକଙ୍କର ଜୀବନ ହେଉଛି ବୃଥା। ଭଗବାନ ନିଜେ କହିଲେ ମନୁଷ୍ୟ ତାଙ୍କର ଜୀବନ ହେଉଛି ବୃଥା। ତେଣୁ ଇଏ ଯେଉଁ ରହିଛି ଆମର ଯେଉଁ ଆବଶ୍ୟକତା ପୂରଣ କରୁଛୁ ଦେବତାମାନେ, ତେଣୁ ଦେବତାମାନଙ୍କୁ ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସେଟା ମଧ୍ୟ ନନ୍ଦ ମହାରାଜ କହିଲେ, ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘା ତସ୍ୟାତ ମୂର୍ତ୍ତି, ମେଘ ହେଉଛି ତାଙ୍କର ମୂର୍ତ୍ତି ବା ମେଘ ତାଙ୍କର ଅଣ୍ଡରେ ରହିଛି, ତାଙ୍କ ଅଧୀନରେ ରହିଛନ୍ତି। ଭଗବାନ ଯାହା କହିବେ ଗୋଟେ ଥର ସ୍ୱର୍ଗଦ୍ୱାର ରହିଛି ପୁରୀରେ, ପୁରୀରେ ଗୋଟେ ସ୍ୱର୍ଗଦ୍ୱାର ରହିଲେ ଆପଣ ଜାଣିଥିବେ, ଜଣେ ଇନ୍ଦ୍ର ଆସିଥିଲେ, ଇନ୍ଦ୍ର ଆସିଥିଲେ ଜଗନ୍ନାଥ ଦର୍ଶନ କରି, ଦେବତାମାନେ ସବୁ ଆସନ୍ତି। ଆମର ଯେଉଁ ଜଗନ୍ନାଥ ଚାରୋଟି ଦ୍ୱାର ରହିଛି, ପୂର୍ବ ଦ୍ୱାର ହେଉଛି ଜନସାଧାରଣଙ୍କ ମାନ ପାଇଁ, ତାପରେ ଦକ୍ଷିଣ ଦ୍ୱାର ହେଉଛି ରାଧାଙ୍କ ପାଇଁ, ପଶ୍ଚିମ ଦ୍ୱାର ହେଉଛି ମୁନିଋଷିମାନଙ୍କ ପାଇଁ, ଏବଂ ଉତ୍ତର ଦ୍ୱାର ହେଉଛି ଦେବତାମାନଙ୍କର, ଦେବତାମାନଙ୍କର ଦ୍ୱାର ସେଇଟା, ସେମାନେ ସେପଟେ ଆସିବେ, ସେଥିପାଇଁ ଚାରୋଟି ଦ୍ୱାର ରହିଛି। ତେଣୁ ଦେବତାମାନେ ସବୁ ଆସନ୍ତି, ଗୋଟେ ଥର ଇନ୍ଦ୍ର ଆସିଥିଲେ ଭଗବାନ ଦର୍ଶନ କରିକିରି, ଆଉ ଅଭଡ଼ା ପାଇକି ଗଲେ ଆନନ୍ଦ ବଜାରରେ, ଅଭଡ଼ା ପାଇକି ଯାଉଛନ୍ତି, ପଇସା ଦେଉଛନ୍ତି, ପଳେଇ ଯାଉଛନ୍ତି। ଆଉ ସିଏ ଯେଉଁ ପସାରି ଅଛନ୍ତି ସିଏ ତାକୁ ପଚାରୁଛନ୍ତି, ଆଜ୍ଞା ପଇସା ଦେଲେନି କାହିଁକି, ଭଗବାନ ଦେବତା ସିଏ ତାଙ୍କ ପାଦ ଲାଗିନି ତଳେ, ପାଦ ପୃଥିବୀରେ ଆସିଲେ ତାଙ୍କ ପାଦ ଲାଗିବ ନାହିଁ ତଳେ। ଏଇଭଳି ଭାବରେ ସେ ଚାଲିଗଲେ, ତାଙ୍କ ପଛରେ ଯାଇକି ସ୍ୱର୍ଗ ଦ୍ୱାର ପାଖରେ ପହଞ୍ଚି ଗଲା ବେଳକୁ ସେତେବେଳେ ବାଧ୍ୟ କଲେ, ସେତେବେଳେ କହିଲେ ମୁଁ ହେଉଛି ସ୍ୱର୍ଗର ରାଜା ଇନ୍ଦ୍ର, ମୁଁ ତୁମକୁ ଗୋଟେ ମନ୍ତ୍ର ଦେବି, ପଇସା ଦେବି ନାହିଁ, ମନ୍ତ୍ର ଦେବି, ଯେଉଁ ମନ୍ତ୍ର ତୁମେ ଉଚ୍ଚାରଣ କଲେ ସେ ବୃଷ୍ଟି ହେବ। ଏଇଭଳି ଭାବରେ କହି ଚାଲିଗଲେ ସେ ତାଙ୍କର ସେ ସମୁଦ୍ର ଭିତରେ ବସିକି ତାଙ୍କ ସ୍ୱର୍ଗକୁ ଚାଲିଛି, କାହିଁକି ତାଙ୍କ ନାମ ସ୍ୱର୍ଗ ଦ୍ୱାର। ଏବଂ ସେ ଯେଉଁ ମନ୍ତ୍ର ଦେଇଥିଲେ ସେ ମନ୍ତ୍ର ପାଠ କରିକିରି କିଏ ଯେଉଁ ଯେତେବେଳେ ଚାହିଁବେ ବର୍ଷା ହେଉଥିଲା, ତୁ ରାଜା ଜାଣିଲେ ଯେଉଁଠି ସବୁ ବର୍ଷା ହେଉନଥିଲା ସେ ତାଙ୍କୁ ଡାକିକି ନେବେ, ସେ ବର୍ଷା କରେଇଲେ ସବୁ, ଏଇଭଳି କଥା ରହିଛି। ତେଣୁ ଇନ୍ଦ୍ର ଯେତେବେଳେ ଚାହିଁବେ ସେଇଟା କେଉଁଠି ଅତିବୃଷ୍ଟି ହେଉଛି, କ'ଣ ଅନାବୃଷ୍ଟି ହେଉଛି, ଆବଶ୍ୟକତା ହେଉଛି କ'ଣ ନା ଯେତିକି ଦରକାର ସେତିକି ସେ ଇନ୍ଦ୍ର ବର୍ଷା କରିବେ। ଆମର ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ସମୟରେ ବର୍ଣ୍ଣନା କରାଯାଇଛି, ସେ ଯେତିକି ଯାହାର ଯେତିକି ଆବଶ୍ୟକତା କାଳେ ବର୍ଷତି ପର୍ଜନ୍ୟ, ଠିକ୍ ସମୟରେ ବର୍ଷା ଋତୁ ହେଲା ବର୍ଷା ହେବ, ଯେତିକି ଦରକାର ସେତିକି ଦେବେ, ବେଶୀ ନାହିଁ କି କମ୍ ନାହିଁ। ଏବଂ ଭଗବାନ କୃଷ୍ଣ ଯେତେବେଳେ ରାଜତ୍ୱ କରୁଥିଲେ ଯୁଧିଷ୍ଠିର ମହାରାଜ, କୃଷ୍ଣଙ୍କ ରାଜ୍ୟ ସେଇଟା, ସେତେବେଳେ ବାହାଗତ ପ୍ରଥମ ସୁନ୍ଦର ଦଶ ମଧ୍ୟ ବର୍ଣ୍ଣନା କରାଯାଇଛି, କାମ ବର୍ଷ ପର୍ଜନ୍ୟ ସର୍ବକାମ ଦୁହାମୟୀ, ଯେତିକି ଆବଶ୍ୟକତା ଥିଲା ଇନ୍ଦ୍ର ବର୍ଷା କରୁଥିଲେ, ଏମିତି କେହି ଦିନ ଭଡ଼ା କରୁନଥିଲେ। ଦିନ ଭଡ଼ା କଲେ ଲୋକମାନେ କହିବେ କାଳେ କାହାର ଅସୁବିଧା ହେବ ଏବଂ ସମସ୍ତେ ଇନ୍ଦ୍ରଙ୍କର ଋଣୀ ବୋଲି ଭାବିବେ, ତେଣୁକରି ସେମାନେ ଶୋଇଗଲା ପରେ ରାତିରେ ବର୍ଷା କରୁଥିଲେ, ସକାଳୁ ଉଠିବା ଯଦି ବର୍ଷା ସେମିତି ହେଇଯାଉଥିଲା। ଏଭଳି ଭଗବାନ ରାମଚନ୍ଦ୍ର ଏବଂ କୃଷ୍ଣଙ୍କ ସମୟରେ ରାଜତ୍ୱରେ ଏଇଭଳି ଭାବରେ କଥା ରହିଛି, ଭାଗବତରେ ଶାସ୍ତ୍ରରେ ସୁବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ଇନ୍ଦ୍ର ତାଙ୍କର ଦେବେ, କିନ୍ତୁ ଅନାବୃଷ୍ଟି ଅତିବୃଷ୍ଟି କାହିଁକି ହେଉଛି, ଲୋକମାନେ ଯଜ୍ଞ କର୍ମ କରୁନାହାନ୍ତି। ଗୋଟେ ଧର ଆମ ଶ୍ରୀଶ୍ରୀମଦ ଗୌରବୃଦ୍ଧେଶ୍ୱର ମହାରାଜ ସ୍ପେନ୍ ଯାଇଥିଲେ, ମାଦ୍ରିଦ ସ୍ପେନ୍ର ରାଜଧାନୀ ମାଦ୍ରିଦ, ସେଠି ଯାଇଥିଲେ। ସେଠି ବହୁତ ବର୍ଷ ହେଲାଣି ବର୍ଷା ହେଉନଥିଲା, ତେଣୁ ଫରେନ୍ କଣ୍ଟ୍ରି ହେଲେ ମଧ୍ୟ ସେଠି ପାୱାର କଟ୍। ମୁଁ କାଲି ଆମର ପୁଅ ରହିଛି ଏଠି କାନାଡ଼ାରେ, ତାଙ୍କର ସେ ପାୱାର କଟ୍ କିଛି ନାହିଁ। ଆଉ ମୁଁ କାଲି ସେ ଛତକୁ ଯାଇଥିଲି, ଅନ୍ଧାର ଥିଲା, କଥା ହେଉଛି, ସେ ମୋତେ ଫୋନ୍ କରିଥିଲା ତ ମୁଁ ଦେଖୁଥିଲି ଭିଡ଼ିଓରେ, ସେ ପାୱାର କଟ୍ ଦିଆ ନାତି କହୁଛି 4-5 ବର୍ଷର ବାଳକ ସିଏ ଛୋଟ ପିଲା 5-6 ବର୍ଷ। ହଁ, ପାୱାର କଟ୍ କି ସେ ଜାଣିନାହାନ୍ତି ସେମାନେ, କିନ୍ତୁ ଜର୍ମାନୀରେ ସ୍ପେନ୍ରେ ସେଇଭଳି ଭାବରେ ଯେତେବେଳେ ହେଉଥିଲା ଭାଗବତ ଜାଣିଲେ ଗୌରବୃଦ୍ଧେଶ୍ୱର ମହାରାଜ, ସିଏ ଆଉ ଭାଗବତ କଥା ବିଷୟରେ କହିଲି ନାହିଁ, କହିଲେ ସନ୍ଧ୍ୟାବେଳେ ଉପରବେଳା ଆମେ ଯଜ୍ଞ କରିବା, ଯଜ୍ଞ କରି ମହାମନ୍ତ୍ର କୀର୍ତ୍ତନ କରିବା। ମହାମନ୍ତ୍ର କୀର୍ତ୍ତନ ଆରମ୍ଭ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ରାମ ହରେ ରାମ, ରାମ ରାମ ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ସମସ୍ତେ ଆନନ୍ଦିତ ହେଇଗଲେ। ତାପରେ ସେଠିକାର ଯେଉଁମାନେ ସ୍ପେନ୍ ସ୍ପାନିଶ ଲୋକମାନେ ସବୁ ଥିଲେ, ଆଜ୍ଞା ଏଇଭଳି ଭାବରେ ହେଉଛି କିନ୍ତୁ ବର୍ଷା ହେଉନାହିଁ, କିନ୍ତୁ ତାପରେ ବର୍ଷା ହେଇଗଲା, ଜୋର ଭୀଷଣ ବୃଷ୍ଟି ହେଲା, ଏମିତି ବୃଷ୍ଟି ହେଲା। ତା ପରଦିନ ନ୍ୟୁଜ୍ ପେପର ସବୁ ବାହାରି ପଡ଼ିଲା, ଜଣେ ଭାରତବର୍ଷ ବିଶେଷ ଭାବରେ ଓଡ଼ିଶାରୁ ଜଣେ ସାଧୁ ଆସିଛନ୍ତି ଯେ କୀର୍ତ୍ତନ କରିବାରୁ ଏତେ ବର୍ଷ ହେଲା ଏଠି ବର୍ଷା ହେଉନଥିଲା, ଏଠି ବର୍ଷା ହେଲା, ଏଇଭଳି ଭାବରେ ନ୍ୟୁଜ୍ ପେପର ହେଡ଼ଲାଇନ୍ ସବୁ ବାହାରି ପଡ଼ିଲା। ତେଣୁ ମହାରାଜଙ୍କର ଯେଉଁ ଥିଲା ପ୍ରୋଗ୍ରାମ, ବହୁତ ଦିନ କ୍ଷତି ଥିଲା, ସେ କଥା କହିଥାନ୍ତି ସବୁ କହିଥାନ୍ତି, ମହାରାଜ ଆଉ ପଳେଇଗଲେ ଅନ୍ୟ ସ୍ଥାନକୁ ପଳେଇଗଲେ, କାହିଁକି ନା ସମସ୍ତେ ଆସି ତାଙ୍କୁ ପ୍ରଶଂସା କରିବେ, ତାଙ୍କୁ ସମସ୍ତେ ପ୍ରଶଂସା କରିବେ, ଆଉ ଯେଉଁମାନେ ଶୁଦ୍ଧ ବୈଷ୍ଣବ ସେମାନେ ଏଇସବୁ ପ୍ରଶଂସା ଇତ୍ୟାଦି ସେମାନେ ଚାହିଁବେ ନାହିଁ, ତେଣୁ ପଳେଇଗଲେ ସେ। ଏଇଭଳିଆ କଥା ରହିଛି, ଇନ୍ଦ୍ର ଇଏ ହେଉଛନ୍ତି ବୃଷ୍ଟି ଦାୟିତ୍ୱରେ ରହିଛନ୍ତି, ତେଣୁ ସେ କଥା ଆନନ୍ଦ ମହାରାଜ କହୁଛନ୍ତି, ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘାସ୍ତ ଆତ୍ମୃତ୍ୟ ତେ ଅଭିବର୍ଷତି ଭୂତାନା ପ୍ରିଣମ ପ୍ରିଣନମ ଜୀବନ ପାୟ। ଏ ବୃଷ୍ଟି ହେଉଥିବାରୁ ଆମର ଆବଶ୍ୟକତା ପୂରଣ ହେଉଛି, ଯଦି ବୃଷ୍ଟି ନଥାନ୍ତା ତାହେଲେ ଏସବୁ ଆବଶ୍ୟକତା ପୂରଣ ହେଇପାରିନଥାନ୍ତା, ଏଇଭଳି ଭାବରେ କହିଲେ। ତେଣୁ ଭଗବାନ ଭଗବାନ ଯେତେବେଳେ ଦରକାର ପଡ଼େ ଏଭଳି ଭାବରେ କିଛି ଛଳନା କଥା ସବୁ କହନ୍ତି, ଛଳନା କଥା କିଛି କହନ୍ତି ଭଗବାନ, ଯେମିତି ଭଗବାନ ଆସିଲେ ବାମନ ଯୋଗ ରୂପରେ ଆସିକରି ଛଳନା କଲେ, ଛଳେ ଅଛି ବିକ୍ରମଣୀ ବଳି ମଧୁତ ଭାବନ ଅଦନଖ ନୀର ଜନତି ଜନ ପାବନ, ଏସବୁ ଦ୍ୱିତ ବାମନ ରୂପ ଜୟ ଜଗ ଦ୍ୱିଚରେ। ବାମନ ଦେବ ଭଗବାନ ଆସିଲେ, ଛୋଟ ଛୋଟିଆ ବାମନ ରୂପରେ ଆସିଲେ, ବ୍ରାହ୍ମଣ ରୂପରେ, ଏବଂ ବଡ଼ି ମହାରାଜ ସମଗ୍ର ତ୍ରିଲୋକକୁ ଜୟ କରିସାରିଥିଲେ ଏବଂ ତାଙ୍କୁ କହିଲେ ତିନି ପାଦ ଭୂମି ମାଗିଲେ। ଛୋଟ ଛୋଟ ପାଦ ଦେଖୁଛନ୍ତି, ଛୋଟିଆ ପାଦ, ଛୋଟିଆ ପିଲା ଭଳିଆ ରହିଛନ୍ତି, ସେଇ ଛୋଟ ପାଦରେ କହୁଛନ୍ତି ଏ ମୋର ଏଇ ପାଦ ସମିତାଣୀ ପଦମ, ଏଇ ପାଦରେ ମୋର ତିନି ପାଦ ଭୂମି ଦରକାର, ବେଶୀ ଦରକାର ନାହିଁ। ଆଉ ଯେତେବେଳେ ନେଲେ ବିରାଟ ବିରାଟ ପାଦ ବାହାର କଲେ ଭଗବାନ, ଦୁଇ ପାଦରେ ସମସ୍ତ ତ୍ରିଲୋକକୁ ମାପିଦେଲେ। ତେଣୁ ଏହିଭଳି ଭାବରେ ଯେତେବେଳେ ଆବଶ୍ୟକ ପଡ଼େ ଭଗବାନ ଛଳନା କରନ୍ତି। କିନ୍ତୁ ଭଗବାନ ବୁଦ୍ଧ ରୂପରେ ଆସିଥିଲେ, ନିନ୍ଦସି ଯଜ୍ଞ ବିଦେହ ଶ୍ରୁତି ଜାତମ, ବୁଦ୍ଧ ରୂପରେ ଆସିଲେ ଭଗବାନ ବେଦକୁ ନିନ୍ଦା କଲେ। ଭଗବାନଙ୍କର ନିଶ୍ୱାସ ଜାତ ହେଉଛନ୍ତି ବେଦ, ପୁଣି ତାକୁ ଭଗବାନ ନିନ୍ଦା କଲେ କାହିଁକି ନା ବେଦର ଦହାଇ ଦେଇକି ଲୋକମାନେ କେବଳ ପଶୁବଳି କରୁଥିଲେ, ମାଂସ ଖାଇବା ପାଇଁ ସବୁ ବ୍ୟବସ୍ଥା କରୁଥିଲେ, ବେଦରେ ରହିଛି ପଶୁବଳିର ବ୍ୟବସ୍ଥା। ତେଣୁ ବେଦରେ ଦହାଇ ଦେଇକି ସବୁ ଚତୁର୍ଥ ଭାବରେ ପଶୁ ହତ୍ୟା କରୁଥିଲେ। କ'ଣ ନିନ୍ଦସି ଯଜ୍ଞ ବିଧେୟ ରହ ଶ୍ରୁତି ଜାତମ ସଦୟ ହୃଦୟ ଦର୍ଶିତ ପଶୁ ଜାତମ, ପଶୁମାନଙ୍କୁ ସଦୟ ଦୟା ପ୍ରକାର ଦୟା ପ୍ରଦର୍ଶନ କରିକିରି ସେ ଭଗବାନ ଆସିଲେ ବୁଦ୍ଧଦେବ ବେଦକୁ ନିନ୍ଦା କଲେ। ତେଣୁ ଯେତେବେଳେ ଆବଶ୍ୟକତା ପଡ଼ୁଛି ଭଗବାନ ଏହିଭଳି ଭାବରେ କରିପାରନ୍ତି। ତେଣୁ ଭଗବାନ ମଧ୍ୟ ଏହିଭଳି ଭାବରେ ଗୋଟେ କର୍ମବାଦର ଆଶ୍ରୟ ନେଲେ, ଜୈମିନୀଙ୍କର କର୍ମମୀମାଂସା। କର୍ମମୀମାଂସା, ଏହି କର୍ମମୀମାଂସା କହିଲେ ଭଗବାନ କେହି ନାହାନ୍ତି, ଯେମିତି ବୈଜ୍ଞାନିକମାନଙ୍କର ରହିଛି, ବୈଜ୍ଞାନିକମାନଙ୍କର ନ୍ୟୁଟନ ରହିଛନ୍ତି, ତାଙ୍କର ଗୋଟେ ରହିଛି ଥିଓରୀ ନ୍ୟୁଟନ୍ସ ଥାର୍ଡ ଲ ଅଫ୍ ମୋସନ୍, ଫର୍ ଇଚ୍ ଆକ୍ସନ୍ ଦ୍ୟାଟ୍ ଇଜ୍ ଏନ୍ ଇକ୍ୱାଲ୍ ଆଣ୍ଡ୍ ଅପୋଜିଟ୍ ରିଆକ୍ସନ୍। ଆମେ ଯେଉଁଭଳି ଭାବରେ କର୍ମ କରିବା ତା'ର ସେହିଭଳି ଭାବରେ ପ୍ରତିକ୍ରିୟା ମିଳିବ, ରିଆକ୍ସନ୍ ମିଳିବ, ବୈଜ୍ଞାନିକମାନେ ମଧ୍ୟ ଏଇଟା କହୁଛନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ବୈଜ୍ଞାନିକମାନଙ୍କର ଯେଉଁ କଥା, ଆମର ସେଠି ଗୋଟେ ମଧ୍ୟ ନାସ୍ତିକ ଅଛନ୍ତି ଜୈମିନୀ, ଜୈମିନୀ ଋଷି ନାସ୍ତିକ ମତବାଦ କର୍ମମୀମାଂସା ପ୍ରଦାନ କରିଛନ୍ତି, କର୍ମମୀମାଂସା। ତେଣୁ ସେମାନେ କହିବେ କ'ଣ ଏଠି ସେ କଥା କହୁଛନ୍ତି, କର୍ମଣା ସେ ଭଗବାନ ଏଇ କର୍ମମୀମାଂସାର ଆଶ୍ରୟ ନେଇକିରି ଏବେ ଯେଉଁ ଯଜ୍ଞକୁ ବନ୍ଦ କରିଥିଲେ ଭଗବାନ। ତେଣୁ ସେ କହୁଛନ୍ତି, ଭଗବାନ କହିଲେ କର୍ମଣା ଜାୟତେ ଜନ୍ତୁ କର୍ମଣୈବ ପ୍ରଳୀୟତେ ସୁଖମ ଦୁଃଖମ ଭୟଂ କ୍ଷେମଂ କର୍ମଣୈବାଧିପତ୍ୟତେ। ପ୍ରକୃତରେ ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେଭଳି ଭାବରେ ଆମର ଆମେ ଫଳ ପାଉଛେ। ଭାଗବତ ମଧ୍ୟ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ଭଗବାନ କପିଳଦେବ ସେଟା କହୁଛନ୍ତି ମହାଦେବଙ୍କୁ, ପ୍ରଥମ ଶ୍ଳୋକ ସେଟା କର୍ମଣା ଦୈବନେତ୍ରେଣ ଜନ୍ତୁ ଦେହପତେ ସ୍ତ୍ରିହା ପ୍ରଭିଷ୍ଟ ଉଦରଂ ପୁଂସ ରେତ କଣାଶୟ। ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେହି ଅନୁସାରେ ଆମେ ଶରୀର ପ୍ରାପ୍ତ ହେଉଛେ। କର୍ମଣା ଦୈବ ନେତ୍ର ଦେବତାମାନେ ସବୁ ନିର୍ଣ୍ଣୟ କରୁଛନ୍ତି। କିନ୍ତୁ ଏଠି ଯେଉଁ କର୍ମ ବାଦ ଭଗବାନ ଆଶ୍ରୟ ନେଲେ ଏଥିରେ କୌଣସି ଦେବତାଙ୍କୁ ସେ କହିଲେ ନାହିଁ। ଦେବତା କ'ଣ କରିବେ, ଆମେ ଯେଉଁ ଭାବରେ କର୍ମ କରିବା ସେଇଭଳି ଭାବରେ ଫଳ ପାଇବା, ଆଉ ଦେବତା କ'ଣ ଅଛନ୍ତି ସେ କଥା ଭଗବାନ କହିଲେ। କର୍ମଣା ଜାୟତେ ଜନ୍ତୁ କର୍ମଣୀରୁ ପ୍ରଜାତେ, ଆମେ କର୍ମ ଅନୁସାରେ ଆମେ ଏଇ ଜନ୍ମ ପ୍ରାପ୍ତ ହେଇଛେ, କେତେ ଜନ୍ମ ପାଇବା, କେଉଁଠି ଉନ୍ନତ କୂଳ ବା ନୀଚ କୂଳରେ ଜନ୍ମ ହେବା, ବା କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, କେତେ ଆୟୁଷ ପ୍ରାପ୍ତ ହେବା, ସବୁ ନିର୍ଣ୍ଣୟ ହେଇଛି। ଆଉ ବିଧି ବ୍ରହ୍ମା ସବୁ ଲେଖିଦେଇଛନ୍ତି, ଲଲାଟରେ ଲେଖାଯାଇଛି ଏତିକି ଜନ୍ମ, ଏତିକି ବର୍ଷ ବଞ୍ଚିବ, ଏତିକି ସବୁ ପ୍ରାପ୍ତ ହେବ, କର୍ମ ଅନୁସାରେ ପ୍ରାପ୍ତ ହେବ। ତେଣୁ ଭଗବାନ ମଧ୍ୟ ସେହିଭଳି ଭାବରେ କହିଲେ, କର୍ମ ଅନୁସାରେ କହିଲେ, କିନ୍ତୁ ଦେବତାଙ୍କୁ ମାନିଲେ ନାହିଁ। ସେ କହିଲେ କର୍ମଣା ଜାଣନ୍ତି ଜନ୍ତୁ କର୍ମଣୈବ ପ୍ରଳୀୟତେ, ଏହିଭଳି ଭାବରେ ଜନ୍ମ ହେବ, ମୃତ୍ୟୁବରଣ କରିବ, ଏବଂ ସୁଖମ ଦୁଃଖମ ଭୟଂ କ୍ଷେମ, ଏଇ ଏଇ ଜନ୍ମ ଭିତରେ କେତିକି ସୁଖ ପାଇବ, କେତିକି ଦୁଃଖ ପାଇବ, କେତିକି ଭୟ ପାଇବ, କେତିକି ମଙ୍ଗଳ ପାଇବ, ଏସବୁ ନିର୍ଣ୍ଣୟ କରାଯାଇଛି। କର୍ମଣୀ ବା ଅନୁପଦ୍ୟତେ, କର୍ମଫଳ ଅନୁସାରେ ସେ ପ୍ରାପ୍ତ ହେବ। ଏହିଭଳି ଭାବରେ କହିକିରି ନନ୍ଦ ମହାରାଜ ଚିନ୍ତା କରୁଛନ୍ତି, କେମିତି ଜଣେ କର୍ମ ଫଳ ଦେବ, ଜଣେ ଜଣେ ନିୟନ୍ତ୍ରଣକାରୀ ନାହାନ୍ତି, କର୍ମ ହେଉଛି ଜଡ଼, ଜଡ଼ କେମିତି ଫଳ ଦେବ ନନ୍ଦ ମହାରାଜ କହୁନାହାନ୍ତି। କିନ୍ତୁ ଭଗବାନ ତାଙ୍କ କଥାକୁ ମାନେ ଜାଣିପାରିକି, ମନର କଥାକୁ ଜାଣିକିରି ଏଇ କଥା କହିଲେ, କହିଲେ ଠିକ୍ ଅଛି, ଆମେ ସବୁ ସୁଖ କହିନାହିଁ, କେତେ ସୁଖ କହୁଛେ। ତେଣୁ ସେ କହିଲେ ଠିକ୍ ଅଛି, ଯଦି କୌଣସି ଈଶ୍ୱର ଅଛନ୍ତି ବୋଲି କହୁଛ, ଯଦି ଅଛନ୍ତି ଈଶ୍ୱର ଅଛନ୍ତି ଠିକ୍ ଅଛି, ଈଶ୍ୱର ଥିଲେ ମଧ୍ୟ ଆମ କର୍ମ ଅନୁସାରେ ଫଳ ଦେବେ ନା ଆଉ ବିନା କର୍ମରେ ଫଳ ଦେବେ? ତେଣୁ ସେ କହିଲେ ଯୋଉ ରହିଛନ୍ତି ଯୋଉ ଚାରି ବର୍ଣ୍ଣ ରହିଛି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସେ କଥା ସେ କହିଲେ ବର୍ତ୍ତେ ବ୍ରହ୍ମଣ ବିପ୍ର ବ୍ରହ୍ମଣ ବିପ୍ର ବିପ୍ରମାନଙ୍କ ଦେବତା ହେଉଛନ୍ତି ବ୍ରାହ୍ମଣ ମାନଙ୍କ ଦେବତା ହେଉଛନ୍ତି ବ୍ରହ୍ମ ବା ବେଦ। ଆମେ ବେଦ ପାଠ କରୁଛେ, ବେଦରେ ଏସବୁ ବ୍ରାହ୍ମଣ ମାନଙ୍କ ଦେବତା ହେଉଛନ୍ତି ବେଦ। ସେ ବେଦ ଯଦନ ଯାଦନ ପଠନ ପାଠନ ଦାନ ପ୍ରତିଗ୍ରହ ଏଇ ମାଧ୍ୟମରେ ସେମାନେ ଜୀବନ ଯାପନ କରିବେ ଏବଂ ରାଜନ୍ୟ ରକ୍ଷା ଭୂବ ରାଜା କ୍ଷତ୍ରିୟ ତାଙ୍କର ଭୂମି ଭୂମି ହେଉଛନ୍ତି ତାଙ୍କର ଭୂମି ହେଉଛନ୍ତି ତାଙ୍କର ଦେବତା। ଭୂମିକୁ ସେ ରକ୍ଷା କରିବେ ସେ ଦେବତା, ଭୂମି ହେଉଛି ତାଙ୍କର ଦେବତା। ଏବଂ ବୈଶ୍ୟକୁ ବାର୍ତ୍ତା ଯିବେ, ବୈଶ୍ୟମାନଙ୍କର ବାର୍ତ୍ତା କ'ଣ ନା ସିଏ ହେଉଛି କ'ଣ ତାଙ୍କ ସବୁ ବାର୍ତ୍ତା କହିଲେ ଯେଉଁ ରହିଛି କୃଷି ସୁରକ୍ଷା ବାଣିଜ୍ୟ ଏସବୁ ରହୁଛି ବୈଶ୍ୟମାନଙ୍କର କର୍ମ। ଭଗବତ ଗୀତାରେ ମଧ୍ୟ କହିଲେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କଥା କହିଲେ। ତେଣୁ ଶୂଦ୍ର ସ୍ତୁ ବିରୋଷୀ ହେବା ଶୂଦ୍ରଙ୍କର କର୍ମ କ'ଣ ବା ତାଙ୍କର ଦେବତା କିଏ ନା ଦେବ ଅନ୍ୟ ଯେଉଁ ଅନ୍ୟ ବର୍ଣ୍ଣର ସବୁ ଲୋକମାନେ ଅଛନ୍ତି ସେମାନେ ତାଙ୍କ ଦେବତା, ସେ ତାଙ୍କ ସେବା କରିବେ। ଏଇଭଳି ଭାବରେ ଯାହାର ଯେଉଁ ଦେବତା ସେ ତାଙ୍କର ପୂଜା କରିବେ। କିନ୍ତୁ ବୈଶ୍ୟମାନଙ୍କର ଯେଉଁ ରହିଛି କୃଷି ସୁରକ୍ଷା ବାଣିଜ୍ୟ ଏବଂ ଆଉ ଗୋଟେ କହିଲେ କୃଷିଦ, କୃଷିଦ କହିଲେ ଧନ ଯେଉଁ ମନି ଇଣ୍ଟରେଷ୍ଟ ଦେବାଟା ଧାର ଦେବା ଉଧାର ଦେବା ଯେଉଁଟାକ ଏଇଟାକୁ ମଧ୍ୟ ଗୋଟେ ବୈଶ୍ୟର ମଧ୍ୟ ଏଇଟା ଗୋଟେ କର୍ମ। ତେଣୁ ରହିଛନ୍ତି ଏଠି ସେ କହିଲେ ରହିଛି କିନ୍ତୁ ଆମେ ହେଉଛେ ଆମର କେବଳ ଗୋବୃତ୍ତୟ, ଆମର କେବଳ କର୍ତ୍ତବ୍ୟ, ଆମର ଏକମାତ୍ର କାମ ହେଉଛି ଗୋପାଳନ ଗୋ ରକ୍ଷା କରିବା, ଗୋପାଳନ ଗୋବର୍ଦ୍ଧନ। ଆମର ଏଠି ମଧ୍ୟ ଇସ୍କନ ବୁର୍ଲା ତରଫରୁ ସୁନ୍ଦର ଭାବରେ ବ୍ୟବସ୍ଥା ହେଇଛି ଏଇ ଗୋଶାଳାରେ ଆମେ ଏଇ କଥା କହୁଥିଲେ। ଗୋଶାଳାରେ ଏଠି ଆମର କଥା କହାଯାଉଛି, ଗୋଶାଳାରେ ଭଗବାନଙ୍କର ନାମକରଣ ହେଇଥିଲା। ଯେତେବେଳେ ଭଗବାନ ଶହେ ଦିନରେ ହେଇଥିଲେ ସେଇ ସମୟରେ ଗଗାଚାର୍ଯ୍ୟ ଆସିଥିଲେ, ଗଗାଚାର୍ଯ୍ୟ ଯଦିଓ ହେଉଛନ୍ତି କ୍ଷତ୍ରିୟ ମାନଙ୍କର ବସୁଦେବଙ୍କର ତାଙ୍କର ସେ ହେଉଛନ୍ତି ପୁରୋହିତ, କିନ୍ତୁ ସେ ପଠେଇଲେ ନନ୍ଦ ମହାରାଜ ପାଖକୁ ତାଙ୍କର ନାମକରଣ କରିବା ପାଇଁ। କାରଣ କ୍ଷତ୍ରିୟ ମାନଙ୍କର ଯେଉଁ ରହିଛି କାହାର ନାମକରଣ କେବେ ହେବ ତା ସବୁ ରହିଛି ବର୍ଣ୍ଣ ଅନୁସାରେ ନିର୍ଦ୍ଧାରିତ କରାଯାଇଛି। ତେଣୁ ଯେତେବେଳେ ଆସିଲେ କ'ଣ ଗଗାଚାର୍ଯ୍ୟ ଆସିଲେ ନନ୍ଦ ମହାରାଜ ତାଙ୍କୁ ଦେଖି ବହୁତ ଆନନ୍ଦିତ ହେଇ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତାଙ୍କ କଥା। ଏବଂ ସିଏ ତାଙ୍କୁ ଅନୁରୋଧ କଲେ ଆମର ଏଇ ଯେଉଁ ଦୁଇ ଜଣ ପିଲା ଅଛନ୍ତି ରୋହିଣୀଙ୍କ ପୁତ୍ର ଏବଂ ଆମର ପୁତ୍ର ତାଙ୍କ ଦୁଇ ଜଣ ନାମକରଣ କରିଦିଅ। ନାମକରଣ କରିବା ପାଇଁ ଯଦି ସେ ଆସିଛନ୍ତି କିନ୍ତୁ ସେ କହିଲେ ନା ନା ମୁଁ ହେଉଛି ବସୁଦେବଙ୍କର ପୁରୋହିତ, ମୁଁ ଯଦି ନାମକରଣ କରିବି ତାହେଲେ କଂସର ଭୟ ରହିଛି। କଂସ ଏଇ ଯେଉଁ ରିଷା ପ୍ରସଙ୍ଗ ରହିଛି ଆମେ ଏତେ ଆଲୋଚନା କରିବା ନାହିଁ, ଖାଲି ଏତେ ସଂକ୍ଷେପରେ କହିବା ଭଗବାନଙ୍କର ଯେଉଁ ନାମକରଣ ହେଲା ଗୋପନରେ ହେଲା ଭଗବାନ ସେ, କିନ୍ତୁ ସେ ଜନ୍ମ ହେଲେ ବନ୍ଦୀଶାଳାରେ ଜନ୍ମ ହେଲେ ଏବଂ ତାଙ୍କ ନାମକରଣ ଯେଉଁ ହେଲା ସେଇଟା ମଧ୍ୟ ଗୋପନରେ ହେଲା ଏ ଗୋଶାଳାରେ ହେଇଥିଲା। ଆମକୁ ସେଇଭଳି ଭାବେ ସୁଯୋଗ ମିଳିଛି ଏ ଗୋଶାଳାରେ ଭଗବାନ କଥା କହୁଛି, ଏ ଗୋଶାଳାରେ ତାଙ୍କର ନାମକରଣ ହେଇଥିଲା। ଆଚାର୍ଯ୍ୟ ସୀତା କହିଥିଲେ ଭଗବାନ ବୋଲି ସେ ଏଭଳି ଭାବରେ କହିଲେ ଗଗାଚାର୍ଯ୍ୟ ନନ୍ଦ ମହାରାଜ ବୁଝିପାରିଲେ ନାହିଁ। ଏ କଥାଟି ଆସିବ ଛବିଶ ଅଧ୍ୟାୟରେ, ଦଶମ ସ୍କନ୍ଧ ଛବିଶ ଅଧ୍ୟାୟରେ ଭଗବାନ ଗୋବର୍ଦ୍ଧନ ଧାରଣ କରିବେ। ସାତ ବର୍ଷ ବାଳକ, ସାତ ବର୍ଷ ବାଳକ ସାତ ଦିନ ସାତ ରାତି ଧରିକି ଗୋବର୍ଦ୍ଧନ ଧାରଣ କରିବେ ଏବଂ ବାମ ହାତର କାଳିଆ ଆଙ୍ଗୁଠି ବସନ କାଳିଆ ଗୋଟିଏ ନଖ ନଖ ଉପରେ ଗୋବର୍ଦ୍ଧନ ଧାରେ ନର ନାରୀ ରାଧେ ଶ୍ୟାମ 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 ଭଗବାନଙ୍କର ବାମ ହାତର କାଳିଆ ଆଙ୍ଗୁଠିର ନଖ ଦେଖୁଛନ୍ତି ରହିଛି ଚିତ୍ର ମଧ୍ୟ ରହିଛନ୍ତି ଏ ବିଭାଗଟି ସାତ ଦିନ ସାତ ରାତି ଧରି କରିଛନ୍ତି ବୁଲିବାସୀମାନଙ୍କର କିଛି ଆନନ୍ଦ। ଗୋଟିଏ ସ୍ଥାନରେ ସମସ୍ତେ ଏକଜୁଟ ହେଇଥିଲେ ଦିନ ରାତି ଚବିଶ ଘଣ୍ଟା, ଦିନ ରାତି ଚବିଶ ଘଣ୍ଟା ନନ୍ ଷ୍ଟପ୍ ସେଭେନ୍ ଡେଜ୍ ସାତ ଦିନ ଧରିକିରି ଏ ଚାଲିଥିଲା। ଭାଗବତ କଥା ମିଳିପଡ଼େ ଭଗବାନ ସ୍ୱୟଂ ସେଠି ଉପସ୍ଥିତ ଅଛନ୍ତି। ମୋତେ ଜଣେ ପ୍ରଶ୍ନ ପଚାରିଥିଲେ, ମୁଁ ଗତକାଲି ଜୁମ୍ରେ କ୍ଲାସ୍ ଦେଇଥିଲି, ଚେନ୍ନାଇରେ ଲୋକ ପଚାରିଥିଲେ କି ଭଗବାନ ସେଠି ରହିଥିଲେ ସାତ ଦିନ ଧରି ସାତ ରାତି ସେମାନେ କ'ଣ ଖାଇବା କରୁଥିଲେ, ଖାଇବା କ'ଣ କରିବେ, ଭାଗବତ କଥା ହେଭଳି ଏଠି ଖାଦ୍ୟର ଆବଶ୍ୟକତା ନାହିଁ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇଠି ପରିକ୍ଷିତ ମହାରାଜ କହିଛନ୍ତି, ଯେତେବେଳେ ଭାଗବତ କଥା କୁହାଯାଉଛି ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜ କହୁଛନ୍ତି, ସିଏ ମଧ୍ୟ ସେଇଭଳି ନନ୍ଷ୍ଟପ୍ କଥା କହୁଥିଲେ, ସାତ ଦିନ ସାତ ରାତି ଧରି ନନ୍ଷ୍ଟପ୍ କଥା କହୁଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ ଚିନ୍ତା କରୁଛନ୍ତି ପରିକ୍ଷିତ ମହାରାଜ କୌଣସି ଖାଦ୍ୟ ଗ୍ରହଣ କରିନାହାନ୍ତି, କୌଣସି ପାନୀୟ ଗ୍ରହଣ କରିନାହାନ୍ତି, କୌଣସି ବିଶ୍ରାମ ନେଇନାହାନ୍ତି। ତେଣୁ ଭଗବାନଙ୍କ ଲୀଳାକୁ ସଂକ୍ଷେପରେ ନବମ ସ୍କନ୍ଧ ଚବିଶ ଅଧ୍ୟାୟରେ ତିନି ଚାର ବିଷୟରେ ବର୍ଣ୍ଣନା କରିଦେଲେ, ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତେଣୁ ପରିକ୍ଷିତ ମହାରାଜ କହିଛନ୍ତି, ନୈଶାଖ ଦୁଃସାଖ୍ୟମା ଚକ୍ତୋଦମ ବି ବାଦତେ ବିବନ୍ତମ ଜନ ମୁଖାମ ଜନ ଚିଉତମ ହରି କଥାନ୍ତମ। ହେ ବ୍ରହ୍ମନ୍, ହେ ଭଗବାନ, ଆପଣ ମୁଁ ଯେଉଁ ଖାଦ୍ୟ ଗ୍ରହଣ କରୁନାହିଁ, ଖାଦ୍ୟଟା ଅତି ଦୁଃସାହ, ଜଣେ କ୍ଷୁଧାରେ ରହିପାରିବ ନାହିଁ, ବହୁତ ସହି କରିପାରିବ ନାହିଁ। ତ୍ୟକ୍ତ ତମର ସେ ଜଳ ଗ୍ରହଣ ନ କରିବ ତାଙ୍କୁ କଷ୍ଟ ହେଉ ନାହିଁ, କାହିଁକି ନା ପିବନ୍ତମ ତ ମୁଖାଙ୍କୁ ଜଣ ଆପଣଙ୍କର ମୁଖ ପଦ୍ମରୁ ମୁଁ ଏଇ ଭଗବାନ କଥା ଅମୃତ ପାନ କରୁଛି, ଅମୃତ ଅମୃତ ପାନ କରୁଛି, ତେଣୁ ମୋତେ କିଛି ଜଣାପଡ଼ୁ ନାହିଁ, କଷ୍ଟ ଦେବାକୁ ନାହିଁ। ତେଣୁ ସେହିଭଳି ଭାବରେ ଭଗବାନଙ୍କୁ ଧାରଣ କରିଥିଲେ, ସାତ ଦିନ ସାତ ରାତି ଧରିକିରି ଭଗବାନଙ୍କୁ ଚାରିପଟେ ସମସ୍ତେ ବ୍ରଜବାସୀ ମାନେ ଥିଲେ, ରହିଛି ଚୌରାଅଶୀ କ୍ରୋଶ ବ୍ରଜମଣ୍ଡଳ ସମସ୍ତେ ଆସି ସେଠି ରହିଥିଲେ। ଏଇଟା କେମିତି ସମ୍ଭବ ହବ ଜଣେ ପ୍ରଶ୍ନ ପଚାରିବ, ଇଏ ଯେଉଁ ରହିଛି କ୍ରୋଶତ୍ରୟ ଆଉ ଯୋଜନ ଚତୁଷ୍ଠୟ ବୃନ୍ଦାବନ, ସବୁ ବୃନ୍ଦାବନବାସୀମାନେ ଆସିଥିଲେ, ବ୍ରଜମଣ୍ଡଳ ସବୁ ଆସିନଥିଲେ, ବୃନ୍ଦାବନବାସୀମାନେ କେମିତି ଏଇ ତିନି କୋଶର ଯେଉଁ ରହିଛି ଗୋବର୍ଦ୍ଧନରେ ଚାରି ଯୋଜନର ଲୋକମାନେ କେମିତି ଆସିକି ରହିଲେ ସେଠି, ତା ଭିତରେ କେମିତି ହବ ଏ ପ୍ରଶ୍ନ ପଚାର ବିଶ୍ୱନାଥ ପ୍ରଭୁ ଠାକୁର ତାଙ୍କ ଭାଷରେ କହିଛନ୍ତି। ଆମେ ଏଇ ଯେଉଁ ରଘୁନନ୍ଦନ ଧାମ ଅଛି ଏଇଠି ଯଦି କହିବ ସମଗ୍ର ବୁଲାର ବାସୀ ଆସି ରହିବେ କି ରହିପାରିବେ, ବୁଲାର ବାସୀ ରହିବେ, ସମ୍ବଲପୁର ବାସୀ ରହିପାରିବେ, ବୈଣ୍ଡବାସୀ କହିପାରିବେ, ସେଇଭଳି ଭାବରେ କିନ୍ତୁ ଇଏ ଭଗବାନଙ୍କ ଧାମ ଯେଉଁ ଜନ୍ମ କର୍ମ ଅଞ୍ଚଳରେ ଦିବ୍ୟମ ଭଗବାନଙ୍କର ସବୁ ଏ ଭୌତିକ ବାଡ଼ି ନୁହଁ, ତାହେଲେ ବୁଝିବାକୁ ପଡ଼ିବ। ଏଇଟାକୁ ଯଦି ଆମେ ତତ୍ତ୍ୱରେ ଜାଣିଯିବା ତାହେଲେ ଆମେ ଜୀବନ ସିଦ୍ଧିପ୍ରାପ୍ତ ହେଇଯିବା, ତତ୍ତ୍ୱଦେହ ପୁନର୍ଜନ୍ମ ନାଇଜୁନ, ଆମେ ଯେତେବେଳେ ସରଳତା କରିବା ଆମେ ଜୀବନରେ ସିଦ୍ଧିପ୍ରାପ୍ତ ହେଇଯିବା, ଭଗବାନଙ୍କୁ ଚାଲିଯିବା। ସେଇଥିପାଇଁ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବଙ୍କ ମାଧ୍ୟମରେ ଏଇସବୁ ଏଠିକା ବିଭିନ୍ନ ସବୁ କଥା ଆଲୋଚନା କରାଯାଉଛି, ଯାହାଫଳରେ କି ଆମ ଜୀବନରେ ସିଦ୍ଧିପ୍ରାପ୍ତ ହେଇପାରିବା। ଏ ଖାଲି କଥା ନୁହଁ, ଯେଉଁଟି ଆମ ଜୀବନରେ ପରମ ସିଦ୍ଧିକୁ ପ୍ରଦାନ କରିବ ଭଗବାନ କଥା। ତେଣୁ ଭଗବାନ ଯେଉଁମାନେ ରହିଛନ୍ତି ଚାରିପଟେ ରହିଛନ୍ତି ସମସ୍ତେ ଭଗବାନଙ୍କ ଚାରିପଟେ, କିନ୍ତୁ କେହି ଭଗବାନ ପଛ ଦେଖୁନାହାନ୍ତି। ଆମେ ଯଦି ଏଠି ଭଗବାନ ରହିଛନ୍ତି ଚାରି ପଛପଟ ହେଇଯିବ, ଆମେ ପଟ ଦେଖୁଛୁ, କିନ୍ତୁ ଭଗବାନ ଯଦି ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କଲେ, ଭଗବତ ଗୀତା ତେର ଅଧ୍ୟାୟରେ ଭଗବାନ କହିଛନ୍ତି, ସର୍ବଥା ପାଣି ପାଦଂ ସର୍ବତୋକିଶ୍ୱର ମୁଖମ ସର୍ବତ୍ର ସ୍ଥିତି ମୋର ଲୋକେ ସର୍ବମାତୃ ତିଷ୍ଠତି। ଭଗବାନଙ୍କର ହସ୍ତ, ଭଗବାନଙ୍କ ପାଦ, ଭଗବାନ ମୁଖ ସବୁଠାରେ ରହିଛି, ସର୍ବଥା ପାଣି ପାଦଂ ଅନ୍ତର୍ଯ୍ୟାମ ରୂପରେ ଭଗବାନ ସବୁଠାରେ ବିଦ୍ୟମାନ। ତେଣୁ କେହି ଦେଖିପାରୁନାହାନ୍ତି ଭଗବାନ ପଛପଟ, ସେମାନେ ଦେଖୁଛନ୍ତି ଭଗବାନ ମୁଖ, ସାମ୍ନାରେ ପିଲାବେଳେ ଯାଉଛନ୍ତି ସେମାନେ ଭାବୁଛନ୍ତି ସେମାନେ ଯେ ଅଛନ୍ତି ପଛରୁ ଦେଖୁଛନ୍ତି, ଭଗବାନ ଲୀଳା ଅଦ୍ଭୁତ ଲୀଳା ଭଗବାନଙ୍କର ଅଦ୍ଭୁତ ଲୀଳା। ତେଣୁ ଭଗବାନ ଏଇଭଳି ଭାବରେ ଯେଉଁ ନନ୍ଦ ମହାରାଜ କଥା କହିଲେ, ଭଗବାନ କହିଲେ ଯେ ଇଏ ହଁ ଭଗବାନଙ୍କ ଏଇଭଳି ଭାବରେ ଏଇ ଗୋବର୍ଦ୍ଧନ ଯେଉଁ ଗୋଶାଳାରେ ତାଙ୍କର ନାମକରଣ ହେଇଥିଲା, ଏବଂ ନାମକରଣ ବେଳେ ଗର୍ଗାଚାର୍ଯ୍ୟ ଏଭଳି ଭାବରେ କହିଥିଲେ କଥା, ଯଦିଓ ସେ ଭଗବାନ କିନ୍ତୁ ନନ୍ଦ ମହାରାଜ ବୁଝିପାରିଲେ ନାହିଁ, ବହୁତ କଥା ରହିଛି, କିନ୍ତୁ ଅତିମରେ ସେ କହିଲେ ଗର୍ଗାଚାର୍ଯ୍ୟ ନାରାୟଣ ସମ ଗୁଣେଇ, ନାରାୟଣ ସମ ଗୁଣେଇର ଅର୍ଥ ହେଉଛି କ'ଣ, ନନ୍ଦ ମହାରାଜ ବୁଝିଲେ ଇଏ ଯେଉଁ ମୋର ଛୋଟ ପିଲା ରହିଛି ଇଏ ପ୍ରତି ଯୁଗରେ ଆସନ୍ତି, ତାଙ୍କର ଅଲଗା ଅଲଗା ରୂପ ରହିଛି, କେତେବେଳେ ଧଳାରେ ଆସନ୍ତି, କେତେବେଳେ ନାଲିରେ ଆସନ୍ତି, କେତେବେଳେ କଳାରେ ଆସନ୍ତି, କେତେବେଳେ ହଳଦିଆରେ ଆସନ୍ତି, ଏଭଳି ଭାବରେ ରଙ୍ଗ ଗ୍ରହଣ କରନ୍ତି, କେତେବେଳେ ସେ ବସୁଦେବ ପୁତ୍ର ରୂପେ ଆସିଥିଲେ, ଏହିଭଳି ଭାବରେ ତମକୁ ଆକାର ଦେବେ ଏବଂ ଅନ୍ତିମରେ କହିଲେ ନାରାୟଣ ସମୁଣେ ଯେତେବେଳେ ଚିନ୍ତା କରୁଛନ୍ତି ନନ୍ଦ ମହାରାଜ କି କଣ ଭଗବାନ ନା ନା ଇଏ ତମ ଆତ୍ମଜ ଇଏ ତମର ପୁତ୍ର ଏହିଭଳି ଭାବରେ ଗର୍ଗାଚାର୍ଯ୍ୟ ବିଦ୍ୱାନ ପଣ୍ଡିତ ସଂସ୍କୃତ ବିଦ୍ୱାନ ପଣ୍ଡିତ ଏଭଳି କହିଲେ ନନ୍ଦ ମହାରାଜଙ୍କର ବୁଝିପାରିଲେ ନାହିଁ କି କଥା ଏବଂ ସେ ସେଇ କଥା କହିବେ ଏଇ କଳିଟା ଆସିଲେ ପଣ୍ଡିତ ଅଧ୍ୟାୟରେ ତେଣୁ ସେ ବୁଝିଲେ ଯିଏ ହେଉଛନ୍ତି ଏଇ ଯେଉଁ କୃଷ୍ଣ ଆମର ଲାଲା ଇଏ ହେଉଛନ୍ତି ତାଙ୍କ ନାମକରଣ ସେଠି ହେଲା ତା ପୂର୍ବରୁ ତାଙ୍କ ନାମକରଣ ହେଇନଥିଲା ଲାଲା ବୋଲି କହୁଥିଲେ ନା କି କ'ଣ ନାମ ରଖିଥିଲେ ସେ ଭଗବାନଙ୍କ ଅନେକ ନାମ ରହିଛି ତେଣୁ ଇଏ ଯେଉଁ ରହିଛି ଭଗବାନ ଇଏ ଯେଉଁ ରହିଛନ୍ତି ଗର୍ଗାଚାର୍ଯ୍ୟ କହିଲେ ମଧ୍ୟ ସେ ଭଗବାନ ଯଦି ଏଭଳି ଭାବରେ କହିଲେ ନନ୍ଦ ମହାରାଜ ଜାଣିଲେ ଇଏ ମୋର ଲାଲା ଇଏ ଭଗବାନ ନୁହଁ ଇଏ ନାରାୟଣ ତମ ଗୁଣ ଆଙ୍କର ଗୁଣ ନାରାୟଣଙ୍କ ପାଇଁ ରହିଛି କିନ୍ତୁ ଗର୍ଗାଚାର୍ଯ୍ୟ କହିବାର ଉଦ୍ଦେଶ୍ୟ ଥିଲା ନାରାୟଣ ଆଙ୍କ ସହିତ ସମାନ ହେଇପାରିବ ନାହିଁ କିଛି ପରିମାଣରେ ମାନେ କେତେ ଗାଁ ସହିତ ସମାନ ହେବେ ତାଙ୍କ ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ ଭଗବାନ ସହିତ ଅସମର୍ଥ ତତ୍ଵ ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ ଆଉ ଉର୍ଦ୍ଧକଥା କ'ଣ କରିବା ଅସମର୍ଥ ତତ୍ଵ ଭଗବାନ ତାଙ୍କ ସହିତ ଏମିତିକି ବିଷ୍ଣୁ ତତ୍ଵ ମଧ୍ୟ ମୋତେ ସମାନ ହୁଅନ୍ତି ନାରାୟଣ ହେଉଛି ବିଷ୍ଣୁ ତତ୍ଵ ଏଇ ବ୍ୟକ୍ତିର ସମାନ ସୁନ୍ଦର ଗଣନା କରାଯାଇଛି ଯାହା ହଉ ନନ୍ଦ ମହାରାଜ ଯେତିକି ଜାଣିଲେ ସେତିକି ସେ ସନ୍ତୁଷ୍ଟ ହେଇଗଲେ ପ୍ରଜାବାସୀମାନେ ସବୁ ସନ୍ତୁଷ୍ଟ ହେଇଗଲା ଆମେ ସନ୍ତୁଷ୍ଟ କରିବା ବହୁତ କଥା ରହିଛି ତେଣୁ ଏହିଭଳି ଭାବରେ ଭଗବାନ ନାମକରଣ ଗୋପନରେ ହେଇଥିଲା କେହି ଜାଣିନାହାନ୍ତି ସକାଳେ ସକାଳ ହେଇଗଲେ ପ୍ରଜାବାସୀମାନେ ସବୁ ଚାଲିଯାଆନ୍ତି ଗାଧୀମାନଙ୍କୁ ବସାମାନଙ୍କୁ ନେଇ ଚାଲିଯାଆନ୍ତି ବୃଦ୍ଧାରଣ କରିବା ପାଇଁ ବୃନ୍ଦାବନ ଅରଣ୍ୟ ସବୁ ଚାଲିଯାଆନ୍ତି ଏବଂ ଗୋଶାଳା ଖାଲି ଥାଏ କିନ୍ତୁ ଆମର ଗୋଶାଳା ଖାଲି ନାହିଁ ଆମର ଗାଧୀମାନେ ମଝି ମଝିରେ ହମ୍ବା ହମ୍ବା କହୁଛନ୍ତି ଇଏ ହେଉଛି ଗୋଶାଳାରେ ସେଠି ସବୁ ଚାଲିଯାଇଥିଲେ ଏଣୁ ଭଗବାନଙ୍କର ନାମକରଣ ନନ୍ଦ ମହାରାଜ ଏକୁଟି ଆଣିଲେ ଦୁଇ ପୁଅକୁ ଆଣିଲେ ରୋହିଣୀଙ୍କ ପୁତ୍ର ଏବଂ ନିଜ ପୁତ୍ରକୁ ଆଣିକରି ଗର୍ଗାଚାର୍ଯ୍ୟ ସେ ତାଙ୍କ ନାମକରଣରେ ଗୋଶାଳାରେ ପବିତ୍ର ସ୍ଥାନ ଇଏ ପବିତ୍ର ସ୍ଥାନ ଗୋଶାଳା ଆମେ ପବିତ୍ର କରିବା ଦରକାର ନାହିଁ ଏଇଟା ବେଦରେ ବର୍ଣ୍ଣନା କରାଯାଇଛି ଜୀବର ଅସ୍ଥି ଏବଂ ବିଷ୍ଠା ଏ ଦୁଇଟି ହେଉଛି ଅପବିତ୍ର ଗୋଟେ ଜୀବର ଅସ୍ଥି ଏବଂ ଗୋଟେ ବିଷ୍ଠା ଏମିତି ଅପବିତ୍ର ବସ୍ତୁ କିନ୍ତୁ ଗୋମୟ ଏବଂ ଶଙ୍ଖ ଏଇ ଦୁଇଟି ଯଦିଓ ଶଙ୍ଖ ହେଉଛି ଗୋଟିଏ ଜୀବର ଅସ୍ଥି ଏବଂ ଗୋମୟ ହେଉଛି ଗୋଟିଏ ଜୀବର ବିଷ୍ଠା କିନ୍ତୁ ଏଇ ଦୁଇ ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ ମହାପବିତ୍ର ହେଇଯାଏ ତେଣୁ ଏହି ସ୍ଥାନ ହେଉଛି ପବିତ୍ର ସ୍ଥାନ ଗୋଶାଳା ଗୋଶାଳା ସୁପବିତ୍ର ସ୍ଥାନ ରହିଛି ଆମେ ଆଉ ଏତେ ତାକୁ ବଢ଼େଇଲେ ବହୁତ କଥା ହେଇଯିବ ଆମେ ସକ୍ଷମ କରିବାକୁ ଚେଷ୍ଟା କରୁ ସବୁବେଳ ପାଇଁ କାରଣ ଆମର ପଳିଯାଉଛି ସେ ଲିଙ୍କ ଚାଲିଯାଉଛି ଦୂରକୁ ଦୂରକୁ ତେଣୁ ଏ ଯେଉଁ ଭଗବାନ ଏହିଭଳି ଭାବରେ ଏହି ସ୍ଥାନରେ ତାଙ୍କର ନାମକରଣ ହେଇଥିଲା ଗୋଶାଳାରେ ଭଗବାନଙ୍କର ନାମକରଣ ହେଇଥିଲା ଆଜି ଆମେ ଏହିଭଳି ଭାବରେ ଗୋବର୍ଦ୍ଧନ ଏଇଟା କହୁଛେ ସେ ଗୋଶାଳାରେ କହୁଛେ ବେଷ୍ଟ ପ୍ଲେସ୍ ସେ ଗଲେ ମାନେ ଉପଯୁକ୍ତ ସ୍ଥାନ ଉପଯୁକ୍ତ ଭଗବାନ କଥା ହେଉଛି ସବୁଠୁ ବେଷ୍ଟ କଥା ଆଉ ଭଗବାନଙ୍କ କଥା ଉପରେ ଆଉ କିଛି ଅନ୍ୟ କଥା ନାହିଁ ଭଗବାନ କଥା ହେଉଛି ସବୁଠାରୁ ଉତ୍ତମ କଥା ଉତ୍ତମ ଶ୍ଳୋକ ଭଗବାନ ସେ ଏବଂ ସ୍ଥାନ ମଧ୍ୟ ଉତ୍ତମ ସ୍ଥାନ ସ୍ଥାନରେ ମଧ୍ୟ ରହିଛି ସତ୍ୟ ରଜ ତମ ଏସବୁ ଗୁଣର ପ୍ରଭାବ ସବୁ ରହିଛି ଏବଂ ଇଏ ସ୍ଥାନ ହେଉଛି ସତ୍ୟ ସତ୍ୟ ପ୍ରଧାନ ରହିଛି ତେଣୁ ଏଠି ଗୋଶାଳା ରହିଛନ୍ତି ଏଠି ସବୁ ଗୋମୟ ସବୁ ରହିଛି ପବିତ୍ର ସ୍ଥାନ ସେ ପବିତ୍ର ସ୍ଥାନରେ ଆଜି ଭଗବାନ ପବିତ୍ର ପ୍ରଭୁ ଭଗବାନଙ୍କର ଉତ୍ତମ ଶ୍ଲୋକଙ୍କର ଆମକୁ କଥା କହିବାକୁ ସୁଯୋଗ ମିଳିଛି ଆପଣମାନଙ୍କୁ ଶୁଣିବାକୁ ସୁଯୋଗ ମିଳିଛି ବହୁତ ଭାଗ୍ୟର କଥା ଭାଗ୍ୟର କଥା ଯଦିଓ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ରହିଛି ଆମର ଯେଉଁ ରହିଛି ସମସ୍ତେ ମୁଖା ପିନ୍ଧିଛନ୍ତି ବା ସମସ୍ତଙ୍କର ଯେଉଁ କରୋନା ରହିଛି ଆଉ ଅସୁବିଧା ରହିଛି କିନ୍ତୁ ତଥାପି ଭଗବାନଙ୍କର ଏହା ଚାଲିଛି ଅହିତ ପ୍ରତିହତା ଏଭଳି ଭାବରେ ଭଗବାନ କଥା ରହିଛି ତେଣୁ ଏହିଭଳି ଏହି ସ୍ଥାନରେ ତାଙ୍କର ନାମକରଣ ହେଇଥିଲା ଏବଂ ଭଗବାନ ଯେତେବେଳେ ଧାରଣ କରିବେ ସାତ ଦିନ ସାତ ରାତି ଭଗବାନ ଧାରଣ କରିବେ ତାପରେ ପୁଣି ଏହାକୁ ରଖିବେ ଯେଉଁଠି ଯେଉଁଭଳି ଭାବରେ ଉଠେଇଥିଲେ ସେଭଳି ଭାବରେ ରଖିବେ ଭଗବାନ ଭଗବାନ ଆମର ଶିଶୁମନ୍ଦ ରାଧାଗୋବିନ୍ଦ ମହାରାଜ କହନ୍ତି ଭଗବାନ କେମିତି ଉଠେଇବେ ଏଇ କଥା ଆସିଲେ ଆମେ କହିବା ସେ କଥା ଏଇଠି କହୁଛନ୍ତି ସେଇଟା ଯେ କ'ଣ ନା
ବର୍ତ୍ତ ବ୍ରହ୍ମଣା ବିପ୍ରୁ ରାଧନ୍ୟ ରକ୍ଷା ଗୁହ ବୈଶ୍ୟ ଏଇଭଳି ଭାବରେ ସବୁ ଦେବତା ମାନେ ସବୁ ରହିଛନ୍ତି। କିନ୍ତୁ ଆମର ହେଉଛି ଏକମାତ୍ର ଦେବତା ହେଉଛି ଗାଈ, କାରଣ ଆମେ ଆଉ କିଛି କରୁନେ, କୃଷି କରୁନେ, ବାଣିଜ୍ୟ କରୁନାହିଁ, କେବଳ ଆମର ହେଉଛି କୃଷି ଦବା ଧନ ଦବା ନବା ଏସବୁ କରୁନାହିଁ, ଆମେ ଲେଣ୍ଡିଂ ବିଜନେସ୍ ଆମେ କରୁନାହିଁ। ଆମର ଏକମାତ୍ର କାର୍ଯ୍ୟ ହେଉଛି ଗୋପାଳନ, ଗୋବୃଷୟ ଅନିସମ, ଆମର ଆଉ କୌଣସି ଅନ୍ୟ ନାହିଁ, ଅନ୍ୟ କାମ ନାହିଁ, କେବଳ ଗୋପାଳନ କରୁଛେ ଆମେ। ତେଣୁ ଏଇଭଳି ଭାବରେ ଏ ଗୋଶାଳାରେ ଆମର କଥା ଚାଲିଛନ୍ତି, ଭଗବାନ କଥା ଗୋପାଳନ କଥା ଗୋଶାଳାରେ ଚାଲିଛି। ଆଠ ବେଟର ସ୍ଥାନ ଅଛି ଗୋଶାଳା ଅପେକ୍ଷା। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ଭଗବାନ କୃଷ୍ଣ କହୁଛନ୍ତି ଯେ ଆମର ହେଉଛି ଗାଈ ହେଉଛି ନା ଆମର ଭଗବାନ ବାବା ଦେବତା ବା ଯାହା କହୁଛ ଗୋ ମାତା ଦେବତା ଇଏ ହେଉଛି ନା ଆମର ଦେବତା। ଯେତେବେଳେ କୁହାଯାଇଛି ଭଗବାନ ଯେତେବେଳେ ବହୁତ ଧାରଣ କରୁଥିଲେ ଭଗବାନ ସିଏ କ'ଣ ନନ୍ଦ ମହାରାଜର ପୁତ୍ର, ନନ୍ଦ ମହାରାଜଙ୍କ ପୁତ୍ର ସେ ହେଉଛନ୍ତି, ସେ କାହିଁକି ଗୋତାରଣ କରିବେ? ତେଣୁ ସେ ସେ କହିଲେ ନନ୍ଦ ମହାରାଜ ଯଶୋଦା, ସେ କହିଲେ ତୁ କାହିଁକି ଯିବୁ ଗୋତାରଣ କରିବେ, ଅନ୍ୟ ପିଲା ତାଙ୍କ ପାଖରେ ସବୁ ଯିବେ, ତୁ କାହିଁକି ଯିବୁ? କିନ୍ତୁ ଭଗବାନ ଏଇଭଳି ଭାବେ ବ୍ୟବସ୍ଥା କରିବେ, ଭଗବାନଙ୍କ କାର୍ଯ୍ୟ ହେଉଛି ଏଇଟା, ଭଗବାନ କିଛି କାର୍ଯ୍ୟ ନାହିଁ କିନ୍ତୁ ତାଙ୍କର ହିଁ ଆନନ୍ଦ। ବ୍ରହ୍ମ ସଂହିତା କୁହାଯାଇଛି ଯେ ଚିନ୍ତାମଣି ପ୍ରକର୍ଷ ସୁକର୍ମ ବୃକ୍ଷ ଲକ୍ଷ୍ୟାବୃତ୍ତିଷୁ ସୁରଭି ରବିପାଳୟନ୍ତଂ ଲକ୍ଷ୍ମୀ ସହସ୍ର ସତସଂ ରମସେବ୍ୟମାନଂ ଗୋବିନ୍ଦମାରି ପୁରୁଷଂ ତମହଂ ଭଜାମି। ଭଗବାନ ଯାହାଙ୍କର ଶହ ଶହ ଲକ୍ଷ ଲକ୍ଷ ଲକ୍ଷ୍ମୀ ସେବା କରୁଛନ୍ତି ଏବଂ ସମ୍ଭ୍ରମ ଭାବରେ ସେବା କରୁଛନ୍ତି, ମନଇଚ୍ଛା ସେବା କରିବେନି, ସମ୍ଭ୍ରମ ଭାବରେ ସେବା କରୁଛନ୍ତି, ମନା କରିଦେଲେ ଭଗବାନ ତା ଚାକିରି ପଡ଼ିବ ତାଙ୍କର ଲକ୍ଷ୍ମୀ ଦେବୀ ଦ୍ୱାରା। କିନ୍ତୁ ଭଗବାନ ଏଇଭଳି ଭାବରେ ଲକ୍ଷ ଲକ୍ଷ ସୁରଭିକି ପାଳନ କରୁଛନ୍ତି, ତାଙ୍କର କାମ ହେଉଛି ଏଇଟା। ଭଗବାନ ଗୋ ବ୍ରାହ୍ମଣ ହିତାୟ ଭଗବାନଙ୍କ ନାମ ବ୍ରହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟ ଗାଭିମାନ ଏବଂ ବ୍ରାହ୍ମଣ ମାନଙ୍କ ହିତ ପାଇଁ ଭଗବାନ କାର୍ଯ୍ୟ କରୁଛନ୍ତି। ତେଣୁ ଇଏ ଯେଉଁ ଭଗବାନ ରହିଛନ୍ତି କହିଲେ ଆମର କର୍ତ୍ତବ୍ୟ ହେଉଛି ଗୋ ପୂଜା, ତେଣୁ ଆମର ହେଉଛନ୍ତି ଆମର ଦେବତା ହେଉଛି ଗୋବର୍ଦ୍ଧନ, ତେଣୁ ଗୋବର୍ଦ୍ଧନ ପୂଜା କରିବା। ଏଇଭଳି ଭାବ ରାତି ପାଇଲେ ଇନ୍ଦ୍ରଯଜ୍ଞ ହେଇଥାନ୍ତା, କିନ୍ତୁ ସେଇ ରାତିରେ ସବୁ ବଦଳିଦେଲେ ଭଗବାନ ସେ ଏଇଭଳି ଭାବେ ନନ୍ଦବାସ ନନ୍ଦ ଏବଂ ଅନ୍ୟ ନନ୍ଦବାସମାନଙ୍କୁ ଏଭଳି ଭାବରେ କହିଲେ କଥା କହିଲେ ସେମାନେ ବୁଝିଗଲେ ଏବଂ ଅନ୍ତିମରେ କହିଲେ ଭଗବାନ କହିଲେ ଏଇଟା ହେଉଛି ମୁଁ ଚାହୁଁଛି ମୋର ଏଇଟା ମୋର ବହୁତ ପ୍ରିୟ ଏଇ ଯଜ୍ଞ ଗୋବର୍ଦ୍ଧନ ଯଜ୍ଞ ହେଲା, ଏଇଟା ପୂଜା ଯେଉଁ ହେଉଛି ଗୋଟେ ଯଜ୍ଞ, ଆମେ ଗୀତା ଯଜ୍ଞ କରୁ କିନ୍ତୁ ଗୋବର୍ଦ୍ଧନ ପୂଜା ଯେଉଁ ହେଉଛି ଏଇଟା ଗୋଟେ ଯଜ୍ଞ, ଖାଲି ଯେ ଅଗ୍ନିରେ ଗୀତା ହେଉଛି ଯଦି ଯଜ୍ଞ ତାହା ନୁହଁ, ବେଦରେ ଯେଉଁ କର୍ମ ରହିଛି ବ୍ୟବସ୍ଥା କରାଯାଇଛି ସେଇଟା ଯଜ୍ଞ, ଆମେ ଯେଉଁମାନେ ଭଗବତ ଗୀତା ପାଠ କରୁଛୁ ସେ ଗୋଟେ ଯଜ୍ଞ ହେଲା। ଆଦେଶ ଧର୍ମ ସମ୍ବାଦ ମହାଭାବ ଜ୍ଞାନ ଯଜ୍ଞାନ ତେନାମ ନିଷ୍କର୍ଷା ନିଶିମେ ମତି, ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ ଭଗବାନ କହିଲେ କେବଳ ଯେଉଁମାନେ ଭଗବତ ଗୀତାକୁ ଅଧ୍ୟୟନ କରୁଛନ୍ତି ସେ ଗୋଟେ ଯଜ୍ଞ ହେଇଗଲା, ଭଗବାନଙ୍କର ଆରାଧନା କରୁଛନ୍ତି, କେବଳ ଯେଉଁମାନେ ଭାଗବତ ପାଠ କରୁଛନ୍ତି ଆଉ ଅଧ୍ୟୟନ କରୁଛନ୍ତି ସେମାନେ ମଧ୍ୟ ଗୋଟେ ଯଜ୍ଞ କରୁଛନ୍ତି। ଏ ଯେଉଁ ପୂଜା ହେଉଛି ଭଗବାନ ପୂଜା ହେଉଛି ଇଏ ମଧ୍ୟ ଗୋଟେ ଯଜ୍ଞ। ଏଇଭଳି ଭାବରେ ଏବଂ ବହୁବିଧ ଜ୍ଞାନ ବିଶେଷତା ବ୍ରହ୍ମଣ ପକ୍ଷେ ଏଇଭଳି ଭାବରେ ଅନେକ ଯଜ୍ଞ ବେଦରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ଯଜ୍ଞ ହେଉଥିଲା ଏଇ ଯେଉଁ ଏଇଟାକୁ ସେ କହିଲେ ଗୋବର୍ଦ୍ଧନ ଯଜ୍ଞ କରିବା, ଇନ୍ଦ୍ର ଯଜ୍ଞ କରିବା ନାହିଁ। ଏଇଭଳି ଭାବରେ କହିକରି କୃଷି କହିଲେ କହିଲେ ଇନ୍ଦ୍ର ଯଦି ଦେବତା ଅଛନ୍ତି ତାହେଲେ ଇନ୍ଦ୍ର ଇନ୍ଦ୍ର କ'ଣ ଦେବତା? ରଜସା ଚୁରିତା ମେଘା ବର୍ଷନ୍ତି ଅମ୍ବୁନି ସର୍ବତ ପ୍ରଦାସ୍ତି ମହେନ୍ଦ୍ର କିଂ କରିଛନ୍ତି, ମହେନ୍ଦ୍ର କିଏ କ'ଣ କରୁଛି? ସେ ଏ ଭୌତିକ ଜଗତରେ ସବୁ କାର୍ଯ୍ୟ ତିନିଟି ଗୁଣରେ ହେଉଛି, ସତ୍ଵ ରଜ ତମ ତିନିଟି ଗୁଣରେ ସବୁ କାର୍ଯ୍ୟ ଚାଲିଛି, ପ୍ରକୃତି କ୍ରିୟମାଣ ଗୁଣେ କର୍ମାଣୀ ସର୍ବସ ଏଇ ତିନୋଟି ଗୁଣରେ ସବୁ ଚାଲିଛି। ତେଣୁ ଯେଉଁ ବର୍ଷା ହେଉଛି ରଜ ଗୁଣରେ ବର୍ଷା ହେଉଛି, ରଜସା ଚୁରିତା ମେଘା ବର୍ଷନ୍ତି ଅମୃତ ସର୍ବତ ସବୁଠାରେ ବର୍ଷା ହେଉଛି, ଯେଉଁଠି ବର୍ଷା ଆବଶ୍ୟକ ନାହିଁ ସେଠି କାହିଁକି ହେଉଛି, ଇଏ କାହିଁକି କରୁଛନ୍ତି? ସମୁଦ୍ରରେ ବର୍ଷା ଦରକାର କାହିଁକି ସେ କରୁଛନ୍ତି? ପାହାଡ଼ରେ ବର୍ଷା ଦରକାର କାହିଁକି ସେ କରୁଛନ୍ତି? ତେଣୁ ଇଏ ରଜ ଗୁଣରେ ହେଉଛି, ଇନ୍ଦ୍ର କିଛି କରୁନାହାନ୍ତି, ଭଗବାନ ପାଇବାର ଉଦ୍ଦେଶ୍ୟ ଥିଲା ଏଇଟା। ତେଣୁ ପ୍ରଜା ସେଇ ଆଉ ସିଦ୍ଧାନ୍ତି ए महेंद्र ठीक कर छी महेंद्र कौन करियो
इंद्र लगे बहुत रे भाई
ए नेबड़ी भावरे भगवान दुखी उत्पन्न करले तो ठीक है जदि देवता कि अछन दी ता हमर देवता गोवर्धन एक पहाड़ जो रही गोवर्धन बहुत हिस्ट्री रही छी इतिहास रही छी एटा वर्णन करे जाय छी अन्य स्थान रे भागवत खंडन करे जाय नै अन्य पुराण रे वर्णन करे जाय छी थरे जाई थी कुलस्थ ऋषि सारमणि पर्वत सारमणि दीप को सेठी थिले गोवर्धन सेठी थिले तेणु से चाहूंगे से काशी में शिवजी आराधना करती काशीवासी मैंने सब शिवजी विश्व विश्व कौन ना विश्व विश्व काशी विश्वनाथ विश्वनाथ आम तो जाए छुटिया मंदिर बहुत लाइन लगी समय विश्वनाथ तेणु से चाहूंगे ये पर्वत नहीं पर्वत पहाड़ के बसिक शिवजी आराधान करेंगे तेणु जो पिता को कहले पिता मना करें ना साधु जन कौन कौन मना करेंगे कि चाहून गोवर्धन चाहून जीवापी भगवान गोटे रूप सी भगवान गोटे विस्तृता अंश ये भाव भगवान विष्णु विष्णु स्वयं विष्णु सी एवं विष्णु भगवान दास हंताय हरिदास वर्ध्या हरिदास हरिदास मान श्रेष्ठ हो भागवत समय तीन जन हरिदास कथा कहुई जन हूँ युधिष्ठिर महाराज जन हूँ किए जन हूँ उद्धव आउ जन हूँ स्वयं गोवर्धन यहाँ सब श्रेष्ठ भगवान श्रेष्ठ भक्त हो गोपी मैंने ये गोपी मैंने दशम स्कंद एक सबकी हंताय हरिदास वर्ध्या ये हरिदास वर्ज्य हरिदास मान जो श्रेष्ठ हूँ गोवर्धन से स्वयं भगवान भगवान सेवक भक्त जमी बलराम भगवान बलराम से भगवान कि भगवान कृष्ण सेवा कर भाव ये रही सी चाहू नए कि बाध्य से आसे कि गोटे कंडीशन करंडीशन कौन ना मत जी मत बातें कौट रखे मुझे रहे जो रखे मुझे रही मैं उठी ना ये भगवान चाहूंगे लीलाटी हाँ बहुत बर्ष तर तेज सत्ययुग घटना सत्ययुग घटना तेणु से राजी होते कह ठीक अच्छे एवं भगवान जब धारण करते शक्ति से धारण करते हाथ में धारण कर गोवर्धन पर्व से बहुत उचार थे कि गोवर्धन को आने ये जो बर्तमान रही गोवर्धन वृंदावन जो रही गोवर्धन रही से लघुसंख्या आसा सांप दरकार पड़ा तेनाली रखी गिरी गले सब इत्यादि कर आसिले बुलकर भगवान का लीला भगवान व्यवस्था तेणु जो शौच हो आसिले आते देखे पारे ना कहले आपले मन अच्छे विप्र विप्र घर मुनिवर आपन कही जो रखे मुझे रही मत रखी मुझे ना तेणु पुलस ऋषि क्रोध प्रकाश कर अभिशाप देते अभिशाप दे तुम प्रतिदिन गोटे गोटे कील हिसाब से कील कहे राशि राशि परिमाण में सब तौक जीव यही भाव तौक तौक जाऊँच आम जो पिलादे जो गोवर्धन थे जिते उच्च बर्तन ना ये उच्च ना आम भी जाइलु गत वर्ष जाइलु अक्टोबर मस बुद्धदेवे भाव चित्र देखते बहुत छोटे ही गले आस्ते आस्ते कमी जी दिन पर्यटन गंगा कड़ी प्रभाव थी पर्यटन रही है रही ना कड़ी सर्कल रही है गोवर्धन जो कथा रही वर्णा कर तेणु जो आसिले से रहीगले अभिशाप चलीगले तेजाजुग घटना तेजाजुग भगवान रामचंद्र सेतुबंध निर्माण करुले समय हनुमान सब पहाड़ मान सब आकई दौते शहे योजन विस्तार सेतुबंध होता दस योजन वाइड शहे योजन विस्तार दर्जस्त तेनाली जाऊ खबर पाई से जाते गोवर्धन को गोवर्धन को नहीं आसते कि खबर पाइले दरकार नहीं कम्प्लीट हो गला तेणु गोवर्धन मन दुख है भगवान सेवे लगे ना तेनाली भगवान रामचंद्र कहले तुम मोर सेवे लगे पदचंद ମୁଁ ଯେତେବେଳେ କୃଷ୍ଣ ରୂପରେ ଆସିବି ତ ମୋର ଲୀଳା କରି ସାମିଲ ହବ। ଏଇଭଳି ଭାବରେ ଭଗ ଗୋବର୍ଦ୍ଧନ ଭଗବାନ ଲୀଳାରେ ସାମିଲ ହେଲେ ଆଜି ଆମେ ଗୋବର୍ଦ୍ଧନ କଥା କହୁଛେ। ତେଣୁ ଏଇଭଳି ଭାବରେ ଭଗବାନ ପାଇକରି କହିଲେ ମହେନ୍ଦ୍ର କି କରିଛନ୍ତି ଯେଉଁ ଗାଭୀ ମାନେ ସବୁ ଶବ୍ଦ କରୁଛନ୍ତି ଆମକୁ ସେଇ ଗୋବର୍ଦ୍ଧନ ପର୍ବତର ଇଏ ଆମକୁ ଦେଖି ଶୁଣେଇ ଦେଉଛନ୍ତି ଗୋବର୍ଦ୍ଧନ ଇଏ ଗୋବର୍ଦ୍ଧନ ସଦୃଶ ଗୋବର୍ଦ୍ଧନ ରହିଛି ପ୍ରକୃତରେ ଏ କଥା ମାଧ୍ୟମରେ ଗୋବର୍ଦ୍ଧନ ଏଠି ରହିଛନ୍ତି। ଧର ଯେତେବେଳେ ଶ୍ରୀମନ୍ଦ ରାଧାକୃଷ୍ଣ ମହାରାଜ କଥା କହୁଥିଲେ ଏ ଗୋବର୍ଦ୍ଧନ ଲୀଳାକୁ ଏ ଗୋବର୍ଦ୍ଧନ ଭଗବାନ ଧାରଣ କରିଛେ ଦଶମ ସ୍କନ୍ଧ ପଚିଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଗୋବର୍ଦ୍ଧନ ଭଗବାନ ଧାରଣ କରିବେ ସେଇ ପଏଣ୍ଟ ଯେତେବେଳେ ଆସିଗଲା ଭଗବାନ ଇଏ ରାଧାକୃଷ୍ଣ ମହାରାଜ କହୁଛନ୍ତି ଆପଣମାନେ ସମସ୍ତେ ଆସନ୍ତୁ ଏ ଗୋବର୍ଦ୍ଧନ ତଳକୁ ଆସନ୍ତୁ ଏହା ଯଦି କଥା କହୁଛି ଏଠି ଗୋବର୍ଦ୍ଧନ ଏଠି ଉପସ୍ଥିତ ଅଛନ୍ତି ପ୍ରକୃତରେ ଗୋବର୍ଦ୍ଧନ ହେଉଛନ୍ତି ଏଭଳି ଭଗବାନ ଭଳି ଅଦ୍ୱୈତ ତତ୍ତ୍ୱ ସିଏ ଏ ବାଣୀ ରୂପରେ ଏବଂ ବପୁ ରୂପରେ ଦୁଇ ରୂପରେ ସେ ଆବିର୍ଭାବ ହେଇପାରିବେ। ତେଣୁ ବର୍ତ୍ତମାନ ଗୋବର୍ଦ୍ଧନ ଏଠି ଉପସ୍ଥିତ ରହିଛନ୍ତି ମଝିରେ ମଝିରେ ଗାଭୀମାନେ ଯେଉଁ ହମ୍ବା ଛାଡ଼ୁଛନ୍ତି ନଡ଼ି ଛାଡ଼ୁଛନ୍ତି ଏଇଟା ଦ୍ୱାରା ଆମର ସବୁ ସେ ମନେ ପଡ଼ିଯାଉ ସେ ଆସିବ ସେ କ'ଣ ସେ ସ୍ମୃତି ଆସିବ ଏ ଗୋବର୍ଦ୍ଧନ ଏଭଳି ଭାବରେ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଗୋବର୍ଦ୍ଧନ ଏବଂ ଯମୁନା ନଦୀ ଏଇଭଳି ଭାବରେ ଆମର ଗୁରୁଦେବ ସବୁବେଳେ ରାଧାକୁଣ୍ଡରେ ରହିଛନ୍ତି ରାଧାକୁଣ୍ଡରେ ସେ ସମାଧି ନେଇଛନ୍ତି ରାଧାକୁଣ୍ଡରେ ସେ ବାସ କରୁଛନ୍ତି। ରାଧାକୁଣ୍ଡ ହେଉଛି ସବୁଠାରୁ ଶ୍ରେଷ୍ଠ ସ୍ଥାନ ଏ ତ୍ରିଜଗତରେ ସବୁଠାରୁ ଶ୍ରେଷ୍ଠ ସ୍ଥାନ ହେଉଛି ରାଧାକୁଣ୍ଡ ଏ ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି ଏବଂ ଆମର ଗୁରୁଦେବ ମଧ୍ୟ ଏଇଭଳି ଭାବରେ ରାଧାକୁଣ୍ଡର ନିକଟରେ ସେ ସମାଧି ନେଇଛନ୍ତି ଏବଂ ଆମକୁ ମଧ୍ୟ ଏଠି ରାଧାକୁଣ୍ଡର ସୁଯୋଗ ପ୍ରଦାନ କରିଛନ୍ତି ରାଧାକୁଣ୍ଡ ଶ୍ୟାମକୁଣ୍ଡ ରହିଛନ୍ତି ଆମ ପାଖରେ ରାଧାକୁଣ୍ଡ ଶ୍ୟାମକୁଣ୍ଡ ଏବଂ ଗିରି ଗୋବର୍ଦ୍ଧନ ରହିଛନ୍ତି ଯମୁନା ନଦୀ ରହିଛନ୍ତି ଏଇଭଳି ଭାବରେ ବୃନ୍ଦାବନ ପରିବେଶ ଗୁରୁଦେବଙ୍କ କୃପାରୁ ଆମେ ଏଠି ପ୍ରାପ୍ତ ହେଇଛେ। ଆପଣ ଦେଖିଥିବେ ଆମର ରହିଛି ଗଙ୍ଗାରେ ଗୋଟେ ସ୍ଥାନ ରହିଛି ଯେଉଁଠି ଆମର ଶ୍ରୀମଦ ମହାରାଜ କରିଛନ୍ତି ଗୋବର୍ଦ୍ଧନ ଇକୋ ଭିଲେଜ ଗୋବର୍ଦ୍ଧନ ଇକୋ ଭିଲେଜ ବହୁତ ଟଙ୍କା ଖର୍ଚ୍ଚ କରିକି ସେ ସବୁ କରିଛନ୍ତି ସେଇଟାକୁ ଆମର କିନ୍ତୁ ନ୍ୟାଚୁରାଲ ଭଗବାନ କୃପାରୁ ଏଇଭଳି ଭାବରେ ସ୍ଥାନ ପ୍ରାପ୍ତ ହେଇଛି। ତେଣୁ ଏଇଠି ଭଗବାନ କଥା କଥା ସାରା ପଶ୍ଚିମ ଓଡ଼ିଶାର ଯେତେ ଲୋକ ଅଛନ୍ତି ସମସ୍ତେ ଗୋଟେ ବିରାଟ ମନ୍ଦିର ହବ ଏଇ ମନ୍ଦିରରେ ଆଦର୍ଶ ମନ୍ଦିର ହବ ସମସ୍ତେ ଆସିବେ ଏଠି ବହୁତ ଲୋକ ଆସିବେ ଏବଂ ଗୁରୁଦେବଙ୍କ ପରିକଳ୍ପନା ଥିଲା ସେଇଭଳି ଭାବରେ ଏ ପାଖରେ ଆମର ଗୋଟେ ସ୍ଥାନ ନିଆଯାଇଛି ଦୁଇ ଏକର ଜାଗା ନିଆଯାଇଛି ସେଠି ଗୁରୁଦେବଙ୍କର ରହିଛି ପରିକଳ୍ପନା ରହିଛି ସେ ସେଠି ରଚନା କରିବେ ମହାନଦୀକୁ ଦେଖିକିରି ଗ୍ରନ୍ଥ ରଚନା କରିବେ ସେଇ ପ୍ରେରଣା ଦେଲେ ଆମର ପ୍ରଭୁ ଯେଉଁ ରହିଛନ୍ତି ସଞ୍ଜୀବ ପ୍ରଭୁ ସେ ରାତି ପାହିଲେ ଯାଇଥାନ୍ତେ ରାଧାକୁଣ୍ଡକୁ କିନ୍ତୁ ରାତି ଭିତରେ ସବୁ ବଦଳିଗଲା ରାତି ପାହିଲା ପରେ ଏଠିକାର ଏଠି ଏଠି ସେ ରାଧାକୁଣ୍ଡ ପରିବେଶ ସୃଷ୍ଟି କରେ ସେ ସେ ସ୍ଥାନକୁ ଉଦ୍ଧାର କରିକି ସବୁ ବର୍ତ୍ତମାନ ଚାଲିଛି ସେଠି ଗୁରୁଦେବ ଆସି ରହିବେ ସେଠି ଲେଖିବେ ଗ୍ରନ୍ଥ ରଚନା କରିବେ ଏଇଭଳି ଭାବରେ ସବୁ ନୋବେଲ ଲରେଟ୍ ମାନେ ସବୁ ଆସିବେ ଏଠି ରହିବେ ବହୁତ ପରିକଳ୍ପନା ରହିଛି ଗୁରୁଦେବଙ୍କର। ଆମ ପଶ୍ଚିମ ଓଡ଼ିଶା ବାସୀମାନଙ୍କ ପାଇଁ ବହୁତ ସୁଯୋଗ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛନ୍ତି। ଗୋଟେ ବିରାଟ ମନ୍ଦିର ହବ, ଆଦର୍ଶ ମନ୍ଦିର ହବ, ଏବଂ ଏଠିକାର ଯେଉଁ ରହିଛନ୍ତି ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜ, ଅନ୍ୟ କଲେଜ ମାନଙ୍କର ଯେଉଁ ରହିଛନ୍ତି ଷ୍ଟୁଡେଣ୍ଟ ମାନେ ଏଠି ସବୁ ଆସିବେ, ଶିକ୍ଷା କରିବେ, ବୈଜ୍ଞାନିକ ଭିତରେ ଏସବୁ କଥା କୁହାଯିବ। ତେଣୁ ଏହିଭଳି ଭାବରେ କଥା ରହିଛି। ତେଣୁ ଏଠି ରହିଛନ୍ତି ଭଗବାନଙ୍କ ଲୀଳା, ଏହିଭଳି ଭାବରେ ବିସ୍ତାର ଭାବରେ ରହିଛି, କିନ୍ତୁ ଆମର ସମୟ ସଂକ୍ଷେପ ରହିଛି। ତେଣୁ ଆମେ ସଂକ୍ଷେପ ପାଞ୍ଚ ମିନିଟରେ କହିବା ଭଗବାନ ଲୀଳା ସମସ୍ତ ବୈଦିକ ଶାସ୍ତ୍ରରୁ ଗୋଟିଏ ଅକ୍ଷର ପ୍ରକାଶ କରିହେବ, ସେଇଟା ହେଉଛି ପ୍ରଣବ ଓଙ୍କାର। ତାକୁ ବିସ୍ତାର କଲେ ଗାୟତ୍ରୀ, ତାକୁ ବିସ୍ତାର କଲେ ଚତୁଃଶୂକୀ ଭାଗବତ, ତାକୁ ବିସ୍ତାର କଲେ କ'ଣ ଅଧ୍ୟାଶ୍ଳୋକ, ସେହିଭଳି ଭାବରେ ଭଗବାନଙ୍କର ଯେଉଁ ରହିଛନ୍ତି ଗୋବର୍ଦ୍ଧନ ଲୀଳା, ସେହିଭଳି ଭାବରେ ମାନେ ପ୍ରାୟ ଶୁଣିଗଲା କଥା ସବୁ ଜାଣିଛନ୍ତି, ସବୁ ଗୋଟେ ଶୁଣୁଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ ଏହିଭଳି ଭାବରେ କଥା କହିଦେଲେ, ତେଣୁ ନନ୍ଦ ମହାରାଜ ଏବଂ ଅନ୍ୟମାନେ ସେତେ ରାଜି ହେଇଗଲେ, ଠିକ ଅଛି ବନ୍ଦ ହେଇଯିବ, ଠିକ ଅଛି ଆମେ ଆଉ ଗୋଟେ ଦିନ କରିବା ଗୋବର୍ଦ୍ଧନ ପୂଜା କରିବା, କିନ୍ତୁ ଏଇଟା ଆଜି ଆମେ ଇନ୍ଦ୍ରଯଜ୍ଞ କରିବା ଆଉ ଗୋଟେ ଥର କରିବା, ନା ନା ଏଇ ଯେଉଁ ପୂଜା ସାମଗ୍ରୀ ହେଇଛି ଏଇଥିରେ ଆମେ ଇନ୍ଦ୍ରଯଜ୍ଞ କରିବା, ସମସ୍ତେ ରାଜି ହେଇଗଲେ। ଭଗବାନ ସେ ଏତେ ଭଲ ପାଉଛନ୍ତି ସେମାନେ ବ୍ରଜବାସୀ ମାନେ, ତେଣୁ ରାତି ପାଇଲେ ଇନ୍ଦ୍ରଯଜ୍ଞ ବନ୍ଦ ହେଇଗଲା, ଗୋବର୍ଦ୍ଧନ ପୂଜା ହେଲା, ଯାହା ସବୁ କରିଥିଲେ ଯାହା ଅନ୍ନକୁଟ ସବୁ କୁଟ ହେଇଥିଲା, ପାହାଡ଼ ପଡ଼ିବ ପାହାଡ଼ ହ୍ରଦ ଏଇଭଳି ଭାବରେ ଡାଲି ହ୍ରଦ ଗୁଡ଼ିଆ ହେଇଥିଲା, ସବୁ ବ୍ୟଞ୍ଜନ ସବୁ ହେଇଥିଲା, ଅନେକ ପ୍ରକାର ଆମେ ଆଜି ମଧ୍ୟ ସେଇଭଳି ଭାବରେ ଅନ୍ନକୁଟ ବ୍ୟବସ୍ଥା ହେଇଛି, ସାମାନ୍ୟ ପରିମାଣ ଆମେ ସେଭଳି କରିପାରିବୁ ନାହିଁ, କିନ୍ତୁ ଏଇଭଳି ଭାବରେ ଭୋଗ ଲାଗିକିରି ସମସ୍ତେ ବ୍ରାହ୍ମଣ ମାନେ ସମସ୍ତେ ସେ ଖାଦ୍ୟ ମହାପ୍ରସାଦ ପାଉଛନ୍ତି, ଏବଂ ଭଗବାନ ନିଜେ ଗୋଟେ ବିରାଟ ରୂପ ଧାରଣ କରି ସେ ଯେଉଁ ଖାଦ୍ୟ ଗ୍ରହଣ କଲେ, ନିଜେ ଖାଦ୍ୟ ଗ୍ରହଣ କଲେ, ଅଣିଓର ଗୋଟେ ସ୍ଥାନ ରହିଛି ଆପଣ ଗଲେ ଦେଖିବେ, ଭଗବାନ କହିଲେ ଆହୁରି ଦିଅ ଆହୁରି ଦିଅ, ଅଣିଓର ସେ ସ୍ଥାନ ରହିଛି, ଏଇଭଳି ଭାବରେ ଖାଦ୍ୟ ଗ୍ରହଣ କଲେ ସମସ୍ତେ ଦେଖିଲେ ସବୁ ଖାଦ୍ୟ ସରିଗଲା, ଆଉ କିଛି ନାହିଁ ବ୍ରଜବାସୀ ମାନେ ମତେ ହାତ ଦେଲେ କ'ଣ କରିବା, କିଛି ଆଉ ନାହିଁ ଆମେ କ'ଣ ଖାଇବା, ସମସ୍ତେ ଯେତେ ପ୍ରଣାମ କଲେ ଦେଖିଲା ଖୁବ୍ ପୂର୍ଣ୍ଣ ହେଇଗଲା, ପୂର୍ଣ୍ଣ ମଧ ସେ ହେଉଛନ୍ତି ପୂର୍ଣ୍ଣ, ସବୁ କିଛି ପୂର୍ଣ୍ଣ ହେଇଯିବ। ତେଣୁ ଏଇଭଳି ଭାବରେ ସମସ୍ତେ ପ୍ରସାଦ ଗ୍ରହଣ କରିକିରି ପରିକ୍ରମା କଲେ, ଗାଭୀମାନଙ୍କ ଆଗରେ ରଖିକିରି ବ୍ରାହ୍ମଣମାନଙ୍କୁ ଶଗଡ଼ରେ ବସେଇ ପରିକ୍ରମା କରେ, ଗୋବର୍ଦ୍ଧନ ପରିକ୍ରମା କଲେ, ଆମ ଯେଉଁ ଗୋବର୍ଦ୍ଧନ ପରିକ୍ରମା କରିବା, ଏହିଭଳି ଭାବରେ କହିକି ଆରମ୍ଭ ସବୁ ଘରକୁ ଗଲେ। ଗଲା ପରେ ଇନ୍ଦ୍ର ଯେତେବେଳେ ଖବର ପାଇଲେ ତାଙ୍କର କ୍ରୋଧ ଆରମ୍ଭ ହେଇଗଲା, କ୍ରୋଧା ବୋଲି ସମ୍ଭବ ଧାୟିକ ବିଷାଣ ପୁଂସ ସଂଘ ପ୍ରଜାୟତ ସଂଘା ସଜାୟତ କାମ କାମ କ୍ରୋଧ ବିଜାୟତେ, ଆମର କାମ ଯେତେବେଳେ ଇଚ୍ଛା ଯେତେବେଳେ ବାଧା ପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ତେଣୁ ଇନ୍ଦ୍ର ସାତ ଦିନ ସାତ ରାତିରେ ସମ୍ବର୍ତ୍ତକ ମେଘ ରହିଛି, ପ୍ରଳୟ ସମୟର ମେଘ ସମ୍ବର୍ତ୍ତକ ଆବହ ପ୍ରଭାବ ମେଘ ସବୁ ରହିଛି, ଆମକୁ ଖବର ଦେଲେ ଯାହା ଶୁକ୍ର ଧ୍ୱଂସ କରିବ, କାଳୀମାନଙ୍କୁ ବ୍ରତବାସୀ ମାନଙ୍କୁ ସମସ୍ତଙ୍କୁ ଧ୍ୱଂସ କରିଦେବ, ଏବଂ ଅଣଚାଶ ମଧ୍ୟରେ ପଠେଇଲେ ଯାଅ ସେଠିକି, କିନ୍ତୁ ସେଇଠି ପାଖରେ ମଥୁରା ରହିଛି ସେଠି ଛୁଇଁପାରିବେ ନାହିଁ, ଏତେ ଭୟ ଇନ୍ଦ୍ରଙ୍କର। ଏବଂ ଇନ୍ଦ୍ର ମଧ୍ୟ ଆସିଲେ କ'ଣ ଐରାବତରେ ଚଢ଼ିକିରି ତାଙ୍କର ବଜ୍ର ଧରିକିରି ବଜ୍ରପାତ କଲେ, ଏଇଭଳି ଭାବରେ ଚାଲିଲା, କିନ୍ତୁ ଭଗବାନ ତାଙ୍କୁ ରକ୍ଷା କରିବେ କ'ଣ କରିବେ, ଭଗବାନଙ୍କ ଛତା ହେଉଛନ୍ତି ଗୋବର୍ଦ୍ଧନ, କେସି ପାଳ ଛତା ଭଳି ଭଗବାନ ଧାରଣ କଲେ, କିଭଳି ଭାବରେ ଛତ୍ରାକ ବାଳକ ଗୋଟେ ଛୋଟ ପିଲା ଯେଭଳି ଭାବରେ ଛତୁକୁ ତୋଳି ଦିଏ ସେଇଭଳି ଭାବରେ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସ୍ୱୟଂ ଭାରତ କହନ୍ତି, ଭଗବାନ ଚାଲିଗଲେ ଏବଂ ସେଟା ବା ହାତରେ ଧରିଦେଲେ, ତାକୁ ଧରିଦେଲେ ଉପରୁ ଟେକି ପକେଇଦେଲେ ଟେକିଦେଲେ ଉପରକୁ ବଲ୍ ପିଲା ଭଳିଆ, ଏବଂ ସେ ଉପରୁ ଗଲା ବେଳେ ଫେରି ତଳକୁ ଆସିଲା, ସେ ଭଗବାନ ଦେଖିଦେଲେ କାଳିଆକୁ ତାଙ୍କ ନଖ ଉପରେ ରହିଗଲେ ସାତ ଦିନ ସାତରେ ଆସିଛି, ଏହିଭଳି ଭାବରେ ଲୀଳା ଗୋବର୍ଦ୍ଧନ ଲୀଳା। ଆଉ ସେ ସମୟରେ ଲୋକମାନଙ୍କର କ'ଣ ଆନନ୍ଦ ଆମେ କ'ଣ କହିବା, ତେଣୁ ଏହିଭଳି ଭାବରେ ସରିଗଲା ପରେ ଇନ୍ଦ୍ରଙ୍କର ଭୟ ଆସିଗଲା, ଇନ୍ଦ୍ର ଯେଉଁ ଚାକିରି କରିଛନ୍ତି ଚାକିରି ସେଇଟା ଗୋଟେ ଇନ୍ଦ୍ର ଗୋଟେ ପୋଷ୍ଟ, ସବୁ ମନୁଙ୍କ ସମୟରେ ଇନ୍ଦ୍ର ପରିବର୍ତ୍ତିତ ହୁଅନ୍ତି, ତେଣୁ ଇଏ ଚିନ୍ତା କଲେ ମୋର ଚାକିରି ଚାଲିଗଲା, ଆସି କ୍ଷମା ପ୍ରାର୍ଥନା କରିବେ। ଛବିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ରଖି ସାରିଲା ପରେ ବ୍ରଜବାସୀମାନେ କହିବେ କି ତମ ପୁଅ ଇଏ କିଏ ପୁଅ କିଏ, ତେଣୁ ସେ ଯେଉଁ କହିଥିଲେ ଗୋଶାଳାରେ ଗର୍ଗାଚାର୍ଯ୍ୟ ଯେଉଁ କହିଥିଲେ ଏଇଭଳି ନାରାୟଣ ସମୁ ଗୁଣେଇ ନନ୍ଦ ମହାରାଜ ତାଙ୍କ ସୁବ୍ରତବାସୀ ମାନେ ସେ କଥା କହିବେ ନାରାୟଣ ସବୁ ଗୁଣେଇ ଏଇଭଳି ଭାବେ କହିବାରୁ ସେମାନେ କଣ ବୁଝିଲେ ନନ୍ଦ ମହାରାଜ କଣ ବୁଝୁଛନ୍ତି ସେମାନେ କଣ ବୁଝିଲେ ସେମାନେ ସବୁ ସନ୍ତୁଷ୍ଟ ଭଗବାନ କଥା ହେଉଛି ଏଇଭଳି ଭାବରେ ଆମେ ଭଗବାନ କଥା ବୁଝି ବୁଝିପାରିବା ନାହିଁ ବ୍ରହ୍ମା ମାନେ କହୁଛନ୍ତି କଥା କିନ୍ତୁ ଯାହା ହଉ ଭଗବାନ ଲୀଳା ବର୍ଣ୍ଣନା କଲେ ସେତିକିରେ ଆମର କୃତାହାର୍ଥ ହେଇଗଲେ ଭଗବାନ ଲୀଳା ଶୁଣିବାର ସୁଯୋଗ ମିଳିଲା ବା କୀର୍ତ୍ତନ କରିବାର ସୁଯୋଗ ମିଳିଲା ଅଳ୍ପ ସମୟ ହଉ କିଛି ଅସୁବିଧା ନାହିଁ ସେଥିରେ ଆମେ ସନ୍ତୁଷ୍ଟ ବହୁତ କଥା ରହିଛି ଆମେ ସଂକ୍ଷେପରେ କହିଲେ ଏଇଭଳି ଭାବରେ କଲା ପରେ ସତେଇଶତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ନିନ୍ଦ୍ର ଆସିକରି ସୁରଭି ଗାଭିକୁ ଆଣିକରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ ଦଶଟି ଶ୍ଳୋକରେ ଭଗବାନ କ୍ଷମା ପ୍ରାର୍ଥନା କରିଛନ୍ତି କିନ୍ତୁ ଆମେ ଆପଣଙ୍କ କ୍ଷମା ପ୍ରାର୍ଥନା କରିବା ଆମେ ସବୁ କହିପାରିବା ନାହିଁ କାହିଁକିନା ସମୟ ସୀମିତ ରହିଛି କିନ୍ତୁ ଏଇଭଳି ଭାବରେ ସୁରଭି ଏବଂ ସମସ୍ତ ଦେବତାମାନେ ଆସିଲେ ଦେବତାମାନେ ଆସି ସେଠି କୀର୍ତ୍ତନ କଲେ ଉଚ୍ଚ ସ୍ୱର ହରେ କୃଷ୍ଣ 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 ହରେ 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 ରାମ ରାମ ଗନ୍ଧର୍ବର ଅପ୍ସର ସମସ୍ତେ ଆସି କିଏ କୀର୍ତ୍ତନ କଲେ ନୃତ୍ୟ କଲେ ଏଇଭଳି ଭାବରେ ଅଭିଷେକ ହେଲା ଭଗବାନଙ୍କର ସୁରଭି ତାଙ୍କୁ ଅଭିଷେକ କଲେ ହସ୍ତ ଯେଉଁ ଐରାବତ ମନ୍ଦାକିରୁ ଜଳ ଆଣିକି ସବୁ ଇଏ କଲେ ତାଙ୍କ ଅଭିଷେକ କଲେ ଏବଂ ଗୋବିନ୍ଦ କୁଣ୍ଡ ରହିଛି ସେଠି ଆପଣମାନେ ଗଲେ ଦେଖିବେ ସେ ରହିଛି ଗୋବର୍ଦ୍ଧନ ନିକଟରେ ଗୋବିନ୍ଦ କୁଣ୍ଡ ରହିଛି ସେ ଗୋବିନ୍ଦ କୁଣ୍ଡ ହେଉଛି ଏଇ ତାଙ୍କର ନାମ ତାଙ୍କ ନାମ ହେଲା ଗୋବିନ୍ଦ ସେଥିପାଇଁ ହେଲା ଶ୍ରୀ ଗୋବିନ୍ଦ ନାମ ରଖେ ଇନ୍ଦ୍ର ଇନ୍ଦ୍ର ନାମ ଇନ୍ଦ୍ର ନାମ ପୁରନ୍ଦର ନାମ ରଖେ ଦେବଶ୍ରୀ ଗୋବିନ୍ଦ ପୁରନ୍ଦର ଇନ୍ଦ୍ର ତାଙ୍କ ନାମ ରଖେ ଗୋବିନ୍ଦ ତାଙ୍କ ନାମ ଶ୍ରୀଗୁଣ୍ଠ ଗୋବିନ୍ଦ ହେଲା ତା ପୂର୍ବରୁ ତାଙ୍କ ନାମ ଗୋବିନ୍ଦ ନଥିଲା ଭଗବାନ ତାଙ୍କୁ ବାନ୍ଧିଲେ ମା ଯଶୋଦା ମା ତାଙ୍କୁ ବାନ୍ଧିଲେ ତାଙ୍କ ନାମ ହେଲା ଦାମୋଦର ତା ପୂର୍ବରୁ ତାଙ୍କ ନାମ ଦାମୋଦର ନଥିଲା ଏଇଭଳି ଭାବରେ କର୍ମ ଗୁଣ ଅନୁସାରେ ତାଙ୍କ ନାମକରଣ ହେଉଛି ଭଗବାନଙ୍କ ଅନନ୍ତ ନାମ ରହିଛି ଭଗବାନଙ୍କର ତେଣୁ ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା ଜୟ ଶ୍ରୀ ଗୋବର୍ଦ୍ଧନ ଲୀଳା କି ଜୟ ଶ୍ରୀ ଗୋପାଳ ଭରାଜ କି
ଜୟ 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 ଜୟ